Oh, ଚାରିଟା ପଦ ଅଛନ୍ତି, ଚାରିଟା ନା ପାଞ୍ଚଟା,
ପାଞ୍ଚଟା ନା।
ତ ସମସ୍ତେ ଯେଉଁମାନେ ପଢ଼ିପାରିବେ ତାହେଲେ ପଢ଼ିବେ, ତାହେଲେ କ'ଣ ବୁଝିଲେ କହିବେ। କାରଣ ଆମେ ଗୀତଟା ଗାଇଲୁ, ଗୀତଟା ଯେହେତୁ ବଙ୍ଗାଳା ଗୀତ ତ କେତେ କେତେବେଳେ ବୁଝା ହେଇନଥିବ। ତ ସମସ୍ତେ ଯିଏ ଆଜି ପ୍ରଶ୍ନ ଆରମ୍ଭ କର।
हरे कृष्ण। लॉर्ड गौरांग इज कॉलिंग, वेक अप स्लीपिंग सोल्स, वेक अप स्लीपिंग सोल्स, हाउ लॉन्ग विल यू स्लीप इन द लैप ऑफ द विच कॉल्ड माया। यू हैव फॉरगॉटन द वे ऑफ डिवोशनल सर्विस एंड लॉस्ट इन द वर्ल्ड ऑफ बर्थ एंड डेथ। ଫାର୍ଷ୍ଟ ନମ୍ବର ୱାନ୍ ମିନ୍ସ ଦ୍ୟାଟ୍ ଲର୍ଡ଼ ଗୌରାଙ୍ଗ ଇଜ୍ କଲିଂ ଟୁ ଏଭ୍ରିବଡି। ଗୌରାଙ୍ଗ ମହାପ୍ରଭୁ ସମସ୍ତଙ୍କୁ ଡାକୁଛନ୍ତି, ୱେକ୍ ଅପ୍ ସ୍ଲିପିଂ ସୋଲ୍ସ। ଯେଉଁମାନେ ଶୋଇଛନ୍ତି ମାନେ ଆମେ ନିଜର ଯେଉଁମାନେ ଶୋଇଛୁ ସେମାନେ ନୁହନ୍ତି, ଆତ୍ମା ସୋଲ୍ସ ମାନେ ମିନ୍ସ ଆତ୍ମା, ଆତ୍ମାକୁ ମାନେ କଲିଂ କରୁଛନ୍ତି ପୁରା ଉଠ। ନିଦ ମାନେ ଏମିତି କେବଳ ରାତି ନିଦ ନୁହେଁ, ସମସ୍ତ ପ୍ରକାର ମାୟା ଭିତରେ ନିଦରେ ତୁମେ ସବୁ ଶୋଇଛୁ, ସମସ୍ତେ ଉଠ। ହାଉ ଲଙ୍ଗ୍ ୱିଲ୍ ୟୁ ସ୍ଲିପ୍ ଇନ୍ ଦ ଲ୍ୟାପ୍ ଅଫ୍ ୱିଚ୍ କଲ୍ଡ ମାୟା। ମାୟା ଗହରରେ ତୁମେ କେତେ ସମୟ ଶୋଇବ, ଆଉ ଏବେ ଟିକେ ଉଠ। ସେଇଟାକୁ ଫାର୍ଷ୍ଟ ପଦ କୁହାହେଇଛି। ସେକେଣ୍ଡ, ୟୁ ହାଭ୍ ଫର୍ଗଟନ୍ ଦ ୱେ ଅଫ୍
ଡିଭୋଶନ୍, ୟୁ ହାଭ୍ ଫର୍ଗଟନ୍ ଦ ୱେ ଅଫ୍ ଡିଭୋଶନାଲ ସର୍ଭିସ୍ ଆଣ୍ଡ ଆର୍ ଲଷ୍ଟ ଇନ୍ ଦ ୱାର୍ଲ୍ଡ ଅଫ୍ ବାର୍ଥ ଆଣ୍ଡ ଡେଥ୍। ଆମେମାନେ ସମସ୍ତେ ଭୁଲି ଯାଇଛୁ କ'ଣ ନା, ଯେଉଁ ଭଗବାନ ଯେଉଁ ଡିଭୋଶନାଲ ମାନେ ଆଧ୍ୟାତ୍ମିକ ଜଗତକୁ ଯିବା ପାଇଁ ଯେଉଁ ରାସ୍ତାଟି ଆମେ ଭୁଲି ଯାଇଛୁ। ଆଣ୍ଡ ଆର୍ ଲଷ୍ଟ ଇନ୍ ଦ ୱାର୍ଲ୍ଡ, ଏଇ ଜଗତରେ ଆମେ ସବୁବେଳେ ଏଇ ପତିତ ହେଇ ଜନ୍ମ ମୃତ୍ୟୁ ଚକ୍ରରେ ଆମେ ପଡ଼ି ରହିଛୁ। I have brought the medicine, sorry. I have descended just to save you. Other than myself, you have no friend in this world. ଗୁରୁ ମହାପ୍ରଭୁ କହୁଛନ୍ତି, ଆଇ ହାଭ୍ ଡିସେଣ୍ଡେଡ୍ ଜଷ୍ଟ ଟୁ ସେଭ୍ ୟୁ, ମୁଁ ତୁମକୁ ସେଭ୍ କରିବି। ଅଦର ଦେନ୍ ମାଇ ସେଲ୍ଫ ୟୁ ହାଭ୍ ନୋ ଫ୍ରେଣ୍ଡ ଇନ୍ ଦିସ୍ ୱାର୍ଲ୍ଡ, ଅଦର କେହି ତୁମ ଫ୍ରେଣ୍ଡ ନାହାନ୍ତି।
ହରେ କୃଷ୍ଣ। ଆଇ ହାଭ୍ ବ୍ରଟ୍ ଦ ମେଡିସିନ୍ ଦ୍ୟାଟ୍ ୱିଲ୍ ୱାଇପ୍ ଆଉଟ୍ ଦ ଡିଜିଜ୍ ଅଫ୍ ଇଲ୍ୟୁଜନ୍ ଫ୍ରମ୍ ହୁଇଚ୍ ୟୁ ଆର୍ ସଫରିଂ। ଟେକ୍ ଦିସ୍ ମହାମନ୍ତ୍ର, ହରେ କୃଷ୍ଣ ହରେ କୃଷ୍ଣ
କୃଷ୍ଣ କୃଷ୍ଣ ହରେ ହରେ।
ମୁଁ ଆଣିଛି ଯେଉଁ ମେଡିସିନ ଯେଉଁଟାକି ତୁମକୁ ଡିଜିଜ୍ରୁ ୱାଇପ୍ ଆଉଟ୍ ମାନେ ଡିଜିଜ୍ରୁ ମୁକ୍ତ କରାଇବ, ଫ୍ରମ୍ ହୁଇଚ୍ ୟୁ ଆର୍ ସଫରିଂ, ଯେଉଁ ଯନ୍ତ୍ରଣା ତୁମେ ଅନୁଭବ କରୁଛ। ତେଣୁ ସବୁବେଳେ ନାମ ନିଅ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ।
ହରେ କୃଷ୍ଣ। ତେଣୁ ମହାପ୍ରଭୁଙ୍କର ଏ କଥା ଭକ୍ତିମ ଠାକୁର ଯେତେବେଳେ ବର୍ଣ୍ଣନା କରିଛନ୍ତି ଯେ ଆମେ ସମସ୍ତେ ଏ ମାୟା ରୂପକ ରୋଗ ଦ୍ୱାରା ଆମେ ସମସ୍ତେ ଆକ୍ରାନ୍ତ ହେଇସାରିଛୁ, ଏବଂ ଆମେ କଣ କରିଛୁ ନା ମାୟା କୋଳରେ ଶୋଇଛୁ। ତେଣୁ ମାୟା ମାନେ କ'ଣ, ଇଲ୍ୟୁଜନ୍ ତା ମାନେ କ'ଣ? ପ୍ରଭୁପାଦ କହୁଛନ୍ତି, ଯାହା ନୁହେଁ ତାହା ମାୟା, ଯୋଉଟା ନୁହଁ ସେଟା ହଉଛି ମାୟା। ତ ଅବାସ୍ତବ ବା ଅଲିକ ବସ୍ତୁ ଯୋଉଟାକି କ୍ଷଣିକ ପରେ ସେ ନଷ୍ଟ ହେଇଯିବ, ତା ପଛରେ ଆମେ ପଡ଼ିଛୁ ଏବଂ ସେଇ ନିଦ୍ରାରେ ଶୟନ କରିଛୁ। ତେଣୁ ଏଇଟାକୁ ଉପଲବ୍ଧ ଜ୍ଞାନ ଆସନ୍ତା ଥରକୁ, ଯେ ଆମେ କୋଉ କୋଉ ମାୟା ଦ୍ୱାରା ଶୋଇଛୁ ବା କୋଉ ମାୟା ଦ୍ୱାରା ଆମେ ଆକ୍ରାନ୍ତ ହେଇଛୁ, ସମସ୍ତେ କିଛି 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 ନୋଟ୍ ଛୋଟ नहीं ऐसे आलोचना हो हरे कृष्ण আচ্ছা আমি সমস্ত পরস্পর পরিচয় তো সমস্ত নিশ্চয় হয়ে না কারো পরিচয় হয়নি কিছু হই না আচ্ছা তাহলে পরিচয় প্রথমে পরিচয় প্রদান না হ্যাঁ পরিচয় প্রদান করব আর কিছু আলোচনা হওয়ার আছে কি প্রভুঙ্কর পরিচয় সমস্তে জানি তো পূর্ণচন্দ্র গৌর দাস ব্রহ্মচারী প্রভু সে আজকে প্রায় 20 বছর অধি আমার ইস্কন অন্তরাষ্ট্রীয় কৃষ্ণ ভগবানঙ্ক সঙ্ঘরে এগুলা সেবা করে আসছেন আমার ভদ্রক মন্দির কু প্রথমে 98 আসলে 2 বর্ষ পাই তাপরে পুনরায় প্রচার
হরে কৃষ্ণ মানে আশুতোষ রাউত ঘর বঞ্চ অকুপেশন বর্তমান লেকচারশিপ করছি অবন্তিকা রেসিডেন্সিয়াল কলেজ চরম্পা হরে
কৃষ্ণ মন ঋষিকে শুনে ঘর প্রতিবিন্দা বর্তমান মুঁ যাজপুর রোড গোটে প্রজেক্ট চালছে ইঞ্জিনিয়ার অছি হরে কৃষ্ণ মোনা সুদীপ মু এবে ভক্ত সুদীপ ভক্ত তো হই নি চেষ্টা করছি এবে ফুল টাইম মু জব করছি ইসকন রে গোর গোর লোকের সেবা পাই হরে কৃষ্ণ সূর্য প্রকাশ মহান্তি ঘর চরম্পা স্টডি
মন জিতু মাঝি আউ মু গোটে প্রাইভেট জব করছি একাউন্টিং জব হ্যাঁ চরম্পা
মন আলোক নায়ক ঘর জলপা বর্তমান কসমেটিক হসপিটাল হরে কৃষ্ণ
মন হরি ওম মন চন্দ্রকান্ত মুদুল সঞ্জীব মোবাইল জব করছি
হরে কৃষ্ণ মো না বাপু দ্বিবেদী মহিন্দ্রারে কাম করছি
হরে কৃষ্ণ মানে সুশান্ত কুমার সাহু রাহঞ্জুর আসছি হিরো স্কাই পার্ট পার্ট ডিভিজন
কৃষ্ণ গোপাল জয়শ্রী আসছি ইচ্ছা করি প্রবন্ধ হরে কৃষ্ণ गुरु गुरांगर जो प्रचार करया पई इच्छा करत
अरे ए कौन कौन पढ़ी छ कौन
डिग्री कोर्स प्लस 3 सेकंड ग्रेड
अरे वाह
हरे कृष्ण मन नारायण नायक घर बालेश्वर किसी को नहीं पता ठाकुर
सेव जो बड़ो माने
हरे कृष्ण मन तुषार बारी को दिलना मंदिर कांगुल
हरे कृष्ण मनोज कुमार दास पढ़ा चल
आईटीआई
पर प्रिपरेशन गवर्नमेंट में
हरे कृष्ण पत्र सारंगा मुद्रा
ବିପିନ ବିହାରୀ ମହାପାତ୍ର ମୁଁ କାର୍ମେଲରେ ଶିକ୍ଷକତା କରୁଛି ଘର ବରହମପୁର ମାନେ ସୁନୀଲ କୁମାର ସାହୁ ଘର କୁମାର ଗ୍ରାଜୁଏସନ୍ କରିବେ କମ୍ପିଟେଟିଭ ପାଇଁ ପ୍ରିପାରେ
ହରେ କୃଷ୍ଣ ମୋ ନାଁ ଦୀପକ କୁମାର ଦାସ ଘର କୁମାର
ହରେ କୃଷ୍ଣ ସରୋଜ କୁମାର ଦାସ ଘର କୁମାର ଷ୍ଟଡି
ହରେ କୃଷ୍ଣ ମୋ ନାଁ ନିରଞ୍ଜନ ମହାନ୍ତି ଷ୍ଟଡି ପ୍ରତି ସେକେଣ୍ଡାରୀ
ହରେ କୃଷ୍ଣ ମୋ ନାଁ କୃଷ୍ଣ ଦାସ
କ୍ଲାସ
9 ଜିଲ୍ଲାସ୍କୁଲ
ମୋ ନାଁ ସ୍ମୃତିଶ୍ୱର ସାହୁ ଘର କୁଆସ ଆଉ ମୁଁ ପ୍ଲସ୍ ଥ୍ରୀ ଫାଷ୍ଟ ଇୟର ଚରମ୍ପା କଲେଜରେ ପଢୁଛି ଆଉ ଅଲ୍ଟ୍ରାସଫ୍ଟ ୱେବ୍ ଡିଜାଇନିଂ ଜବ୍ କରୁଛି ଆମର ବାହାରେ ଆମ ପ୍ରଭୁ ଅଛନ୍ତି ସେପଟେ ତ ଗୋପାଳ ପ୍ରଭୁଙ୍କୁ ସମସ୍ତେ ଚିହ୍ନିଛନ୍ତି ନିଶ୍ଚୟ ତା ପୂର୍ଣ୍ଣ ସମୟ ଭଗବାନଙ୍କ ସେବା ପାଇଁ ମନ୍ଦିରକୁ ଆସୁଛନ୍ତି ଆପଣମାନେ ଆଶୀର୍ବାଦ କରନ୍ତୁ ଯେମିତି ମନ୍ଦିର ଜୀବନଯାପନ କରିଥାଉ ତାପରେ ଆମର ଏପଟେ ଅଛନ୍ତି ନିର୍ମାଲ୍ୟ ପ୍ରସାଦ ପ୍ରଭୁ ଯିଏକି ଆମର ଚାକିରି ତ ସମସ୍ତେ ଜାଣିଛନ୍ତି ସେ ଚାକିରି କରିଥିଲେ ବର୍ତ୍ତମାନ ଗୁରୁ ଗୋପାଳଙ୍କ ଚାକିରିରେ ପୁଣି ତାପରେ ଆମର ବ୍ରଜ ପ୍ରଭୁ ଆମର ଭଦ୍ରକ କଲେଜ ଷ୍ଟୁଡେଣ୍ଟ ତ ସେ ଡେରିଭରି ହେଲେ ନା ନା ସେ ଇଞ୍ଜିନିୟରିଂ କଲେ ବର୍ତ୍ତମାନ ଇଞ୍ଜିନିୟରିଂ କଲେଜ ହେଲା ତ ତାପରେ ସେ ଚାକିରି କଲା ପରେ ତା ମୁମ୍ବାଇ ଇଣ୍ଟେଲିଜେଣ୍ଟ ଚାକିରି କଲା ପରେ ପୁଣି ପୂର୍ଣ୍ଣ ସମୟ ଭଗବାନଙ୍କ ସେବାରେ ଅଛନ୍ତି ଘର ଯଦି ବାଇକଲ ଯାଏ ଉଦୁଆ ସେ ଦେଖି ଆସି ସେମାନେ ତ ବର୍ତ୍ତମାନ ଅଳ୍ପ ସମୟ ଆମର ପ୍ରଭୁଜୀ କଥା କୀର୍ତ୍ତନ କରିବେ ତାପରେ ଯୋଉଟା କଥା କହିବେ ତ ସେଇଟା ହଉଛି ବିଷୟବସ୍ତୁ ବିଷୟବସ୍ତୁ ଥିଲା ଆଜିର ବିଷୟବସ୍ତୁ ଯେ ଆମେ ଆମର ମନ କୋଉ ପ୍ରକାର ଏବଂ ଆମେ କୋଉ ପ୍ରକାର ମନ ଦ୍ୱାରା ପରିଚାଳିତ ହେଉଛୁ ବା ମୁଁ ଏବଂ ମୋର ମନ ଯଦିଓ ଏ ଦୁଇଟା ବି ଗୋଟିଏ ଶରୀରରେ ଅଛି ଏକ ହିସାବରେ ତ ପ୍ରଭୁଜୀ କହିଲେ 2 ମିନିଟ କିଛି ଦର୍ଶନ ଦେବା ପାଇଁକି ଯଦି ଆମର ଏ ଶରୀରରେ ଏ ଦୁଇ ଜଣ ଅଛନ୍ତି ଏକ ହି ପ୍ରକାରରେ ମୁଁ ମାନେ କଣ ଆମେ ସାଧାରଣ ଦୃଷ୍ଟିରେ ଭଗା ହଉଛୁ କଣ ନା ମୁଁ ହଉଛି ମୋର ଏଇ ଶରୀର ଏବଂ ମନ ମନ ହଉଛି ଶରୀର ଥିବା ଏବଂ ସୂକ୍ଷ୍ମ ରୂପରେ ଆତ୍ମା ଏ ସୂକ୍ଷ୍ମ ସୂକ୍ଷ୍ମ ଶରୀର ଏ ସ୍ଥୂଳ ଶରୀର ପାଞ୍ଚଟା ଭୌତିକ ପଦାର୍ଥରେ ତିଆରି ମାଟି ପାଣି ପବନ ଆକାଶ ଅଗ୍ନି କ୍ଷୀତ ତେଜ ମରୁଦିବ୍ୟମ ଏବଂ ୟା ଭିତରେ ଗୋଟେ ଅଛି ସୂକ୍ଷ୍ମ ଶରୀର ଯେଉଁଟାକି ମନ ବୁଦ୍ଧି ଅହଂକାର ଟୋଟାଲ ଆଠଟା ପଦାର୍ଥରେ ଏ ଶରୀର ତିଆରି ଆହୁରି ଯେତେବେଳେ ଅଧିକ ଜ୍ଞାନ ଅର୍ଜନ କରିବୁ ସେତେବେଳେ ଜାଣିବୁ 24 ତତ୍ତ୍ୱରେ ଏ ଶରୀର ତିଆରି ତ ବର୍ତ୍ତମାନ 8ଟା ପଦାର୍ଥରେ ଏ ଯେଉଁ ଶରୀର ତିଆରି ତ ଏ ସୂକ୍ଷ୍ମ ମନ ଏ ମନ କଣ କରିବ ନା ଆମର ଏଇ ଜୀବନର କର୍ମ ଫଳକୁ ଅନ୍ୟତ୍ର ନେଇଯିବ ଅନ୍ୟ ଗୋଟେ ଶରୀରକୁ ନେଇଯିବ ଯେତେବେଳେ ଆମର ଶରୀର ପରିବର୍ତ୍ତନ ହବ ସେଥିପାଇଁ କି ଆମେ କେତେବେଳେ କେତେବେଳେ ପଶୁ ଶରୀରରେ କଣ ହଉଛି ବା ତାର ଯେଉଁ ଉପଲବ୍ଧ ଜ୍ଞାନ ବା ଯେହେତୁ ଆମେ ଦୀର୍ଘ ଦିନ ଧରି ଏମିତି ଜନ୍ମ ମୃତ ଚକ୍ରରେ ଆବର୍ତ୍ତମାନ ହଉଛୁ ଯେଉଁ ଯେଉଁ ଶରୀର ଦେଇକି ଆସୁଛୁ ସେଇ ଶରୀରର ଉପଲବ୍ଧ ଜ୍ଞାନ ବି ଆମ ଭିତରେ କେତେବେଳେ କେତେବେଳେ ସେଇଟା ପ୍ରକାଶ ପାଏ କେତେବେଳେ ସୁପ୍ତାକାରରେ କେତେବେଳେ କେତେବେଳେ ପ୍ରକାଶ ପାଏ ସେଥିପାଇଁ ମନ ଯେହେତୁ ପରିବର୍ତ୍ତନ ହୁଏ ନା ତେଣୁ ଏଇ ମନ ସମ୍ବନ୍ଧରେ ଭଗବାନ ଯେତେବେଳେ ଅର୍ଜୁନକୁ କହୁଛନ୍ତି ଯେ ଅର୍ଜୁନ ଉତ୍ତର ଦେଉଛନ୍ତି କଣ ଯେ ଭଗବାନ ଆପଣ କହୁଛନ୍ତି ଯେ ମନକୁ ସଂଯମ କରିବା ପାଇଁକି କିନ୍ତୁ ମନ ତ ମୋ ବସରେ ନାହିଁ କାହିଁକି ନା ମନ ଏତେ ଚଞ୍ଚଳ ମୁଁ ଅର୍ଜୁନ ଧନୁଧାରି ଗାଣ୍ଡିବ ଧାରି କିନ୍ତୁ ମୋ ବାୟୁକୁ ବି ମୋର ସେମିତି ବାଣ ଅଛି ବା ମୋର ସେମିତି ଶକ୍ତି ଅଛି ବାୟୁକୁ ବି ପ୍ରତିରୋଧ କରିଦେବି କିନ୍ତୁ ମୋ ମନକୁ କରିପାରୁନି ସେତେବେଳେ ଭଗବାନ କହୁଛନ୍ତି କଣ ଯେ ଏଥିରେ ସଂଶୟରେ କିଛି ପ୍ରୟୋଜନ ନାହିଁ ଅସଂଶୟ ମହାବାହୁ ମନ ଦୁର୍ନିଗ୍ରହ ଚଳନ ଯେ ମନଟା ଯେତେ ଦୁଷ୍ଟ ହେଲେ ମଧ୍ୟ ଏଥିରେ କିଛି ସଂଶୟରେ କିଛି ଆବଶ୍ୟକତା ନାହିଁ ପ୍ରଥମ ଯୋଗ ନା ଅଭ୍ୟାସ ଯୋଗନ ତତ ବୈରାଗ୍ୟ ନା ଜଗଜିତ ଯଥା ଅଭ୍ୟାସ ଯୋଗ ଆଚରଣ କରିବା ଦରକାର ଅଛି ଏବଂ ମନର କାମ ହଉଛି ସେ ବିଷୟ ଉପରେ ଧାଇଁବ ବିଷୟକୁ ଲକ୍ଷ୍ୟ କରି ତାର କ୍ରିୟାଶୀଳ ହବ ବିଷୟ ମାନେ କଣ ନା ଆମର ଇନ୍ଦ୍ରିୟ ଭୋଗ୍ୟ ଯେଉଁ ବସ୍ତୁ ବା ପଦାର୍ଥ ସେଟା ବିଷୟ ଆଖିର ବିଷୟ ହଉଛି ଦେଖିବା ସେମିତି ଜୁହାର ବିଷୟ ହଉଛି ଆସ୍ୱାଦନ କରିବା ଯେମିତି ସ୍ପର୍ଶ ଶରୀର ଆମର ତ୍ୱକ୍ ବା ଚମଡ଼ାର ବିଷୟ ହଉଛି କଣ ନା ସ୍ପର୍ଶ କରିବା କାନର ବିଷୟ ହଉଛି ଶ୍ରବଣ କରିବା ତ ଏଇ ପଟ ଆଡ଼କୁ ଯେତେ ଯିବ ଏ ମନ ସେ ବିଷୟ ଅଭିମୁଖେ ସେ ଧାଇଁ ଗଲି କାହିଁକିନା ଆମର ଇନ୍ଦ୍ରିୟ ସମୂହ ଯେତେବେଳେ ଏ ବିଷୟ ଉନ୍ମୁଖୀ ହେଇପଡ଼ିବେ ଗୋଟିଏ ନା ଗୋଟିଏ ବିଷୟରେ ଯେତେବେଳେ ସେମାନେ ସେମାନଙ୍କର ମନ ସେମାନେ ଏକାଗ୍ର ହେଇଯିବେ ବା ସେମାନେ ଯେତେବେଳେ ଏକଠା ହେଇଯିବେ ଆଖି ଯେତେବେଳେ ଦେଖିନେଲେ ଓ ସେପଟେ ଗୋପାଳ ପ୍ରଭୁ ଛିଡ଼ା ହେଇଛନ୍ତି ତ ସେ କେମିତି ଛିଡ଼ା ହେଇଛନ୍ତି କେମିତି ଡ୍ରେସ୍ ପିନ୍ଧିଛନ୍ତି କେମିତି କଣ କରୁଛନ୍ତି ଇତ୍ୟାଦି ସବୁ ତାଙ୍କ ପ୍ରତି ଚାଲିଯିବ ଯେକୌଣସି ବିଷୟ କାନ ଯଦି ଶୁଣି ପକେଇଲେ ସେପଟ ରୁମ୍ରେ ଗୋଟେ କଣ ହଉଛି ସଙ୍ଗେ ସଙ୍ଗେ ଟିକେ ଅନୁମାନ କାର୍ଯ୍ୟ ଭିତରେ ଭିତରେ ବିଚାର ହଉଥିବ ଏଇଟା ହେଇପାରେ ଏଇଟା ହେଇପାରେ ନାନା ପ୍ରକାର ଅର୍ଥାତ୍ ମନ ଯେତେବେଳେ ଗୋଟିଏ ବିଷୟରେ ଯୁକ୍ତ ହେଇଯାଉଛି ସେତେବେଳେ ସେଇଟା ଆମ ଭିତରେ ପ୍ରତିଛବି ଆକାର ପ୍ରତିମାନ ହଉଛି ଏବଂ ଆମେ ଆମ ଶରୀର ମଧ୍ୟ ଶରୀର ନଗଲେ ମଧ୍ୟ ସବୁକିଛି ଆମେ ମଧ୍ୟ ତାଙ୍କ ପାଖକୁ ଚାଲିଯାଉଛୁ ତେଣୁ ଇଏ ହଉଛନ୍ତି ମନର କାମ ହଉଛି କଣ ନା କେବଳ ବିଷୟ ପଛରେ ଇଏ ଧାବମାନ ହବ ସେଥିପାଇଁ କି ଭଗବାନ କହୁଛନ୍ତି ଏ ମନକୁ ନିୟନ୍ତ୍ରଣ କରିବା ଏ ବହୁ ଦୁରୁହ ଯଦିଓ ଦୁରୁହ ତଥାପି ଆମେ ଯଦି ଅଭ୍ୟାସ ଯୋଗ ସାଧନ କରିବୁ ଅଭ୍ୟାସ ଯୋଗ ଯଦି ଆଚରଣ କରିବୁ ଏବଂ ବୈରାଗ୍ୟ ଅଭ୍ୟାସ ଯୋଗ ମାନେ କଣ ନା ଆମକୁ ମନକୁ ଶାସନ କରିବାର ଅଛି କାରଣ ମନ ହଉଛି କଣ ନା ଗୋଟେ ଉତ୍ଶୃଙ୍ଖଳିତ ଅଛି, ଗୋଟେ ଗୋଟେ ଇନ୍ଦ୍ରିୟ ଯୋଉଟାକି ତା କୌଣସି ଶୃଙ୍ଖଳ ଦ୍ଵାରା ସେ ବନ୍ଧା ହେଇପାରିବ ନା। ତାର ବିଷୟ ତାର ସେ କାହାକୁ ନେଇ କାମ କରୁଛି ନା ପଞ୍ଚ ଜ୍ଞାନେନ୍ଦ୍ରିୟକୁ ନେଇ କାମ କରୁଛି। ଯଦି ସିଏ ଦଶ ଇନ୍ଦ୍ରିୟର ରାଜା, ଆମର ଇନ୍ଦ୍ରିୟ ସବୁ ଦଶଟା ନା, ପାଦ ହାତ ବାକ୍ ପାଣି ବାୟୁ ବାକ୍ ପାଣି ଆଉ ମୁହଁ ଉଦର ପେଟ ଏବଂ ଜନେନ୍ଦ୍ରିୟ, ଇଏ ଯେ ପାଞ୍ଚଟା ହେଉଛି କର୍ମେନ୍ଦ୍ରିୟ ଯାହାଦ୍ୱାରା ଆମେ କର୍ମ ସମ୍ପାଦନ କରିବୁ, ଏବଂ ପାଞ୍ଚଟା ହେଉଛି ଜ୍ଞାନେନ୍ଦ୍ରିୟ ଆଖି ଚକ୍ଷୁ କର୍ଣ୍ଣ ନାସିକା ଜିହ୍ଵା ଏବଂ ସ୍ପର୍ଶେନ୍ଦ୍ରିୟ। ୟା ଦ୍ୱାରା କଣ ଆମେ ଜ୍ଞାନ ଆହରଣ କରୁ, ଆମେ ଚାଖିକି କହିଦବୁ ଯେ ଏଇଟା କଣ, ଚିନି ନା ବିଷ ନା ଏଇଟା କଣ, ଏସବୁ ଚାଖିକି ବି କହିଦେଇପାରିବୁ, ସେମିତି ଦେଖିକି କହିଦେଇପାରିବୁ ଯେ ଏଇଟା କୋଉ ଜିନିଷ, ତାଦ୍ୱାରା ଜ୍ଞାନ ଯୋଉଟା ଆହରଣ କରୁଛୁ। ତ ଏ ଦଶ ଇନ୍ଦ୍ରିୟର ରାଜା ହେଲେ ମଧ୍ୟ ବିଶେଷତ ଭାବରେ ଏଇ ଯେ ପଞ୍ଚ ଜ୍ଞାନେନ୍ଦ୍ରିୟ ଯେଉଁ ଚକ୍ଷୁ କର୍ଣ୍ଣ ନାସିକା ଜିହ୍ଵା ତ୍ୱକ୍, ତ ଏହାର ଏଇ ପଞ୍ଚ ଜ୍ଞାନେନ୍ଦ୍ରିୟରେ ଏ ମନ କର୍ଣ୍ଣା ପରିଚାଳିତ ହେଇଚାଲିଛି ବିଶେଷତ ଭାବରେ। ତ ଏମାନେ ଯେତେବେଳେ ଯୋଉଠି କହୁଛନ୍ତି ସେତେବେଳେ ସିଏ ମନ ଯଦି ସେଠି ଏକଗ୍ର ହେଇଗଲା ତାହେଲେ ଆମେ ବାଧ୍ୟତାମୂଳକ ଆମକୁ ଏ ଶରୀରକୁ ସେଠି ଯିବା ପାଇଁ ପଡୁଛି, ବାଧ୍ୟତାମୂଳକ ହେଇଯାଉଛି। ନହେଲେ ମନ ଯଦି ଆଖି ଯିବ କିନ୍ତୁ ମନ ଯଦି ତା ଦେହରେ ସାଥି ଯଦି ନ ଦେବ ତାହେଲେ ଆଖି ଗଲେ ବି କିଛି ଲାଭ ହବ ନା। ସେଥିପାଇଁ କି ଏଠି ଯେଉଁ ବିଷୟବସ୍ତୁ ଆଜି ରଖାଯାଇଛି ଯେ ମନକୁ ଆମକୁ କେମିତି ସଂଯୋଗ କରିବା ପାଇଁ ପଡିବ ଏ ଭଗବତ ଭକ୍ତି ଦିଗରେ, ବା ମନକୁ କେମିତି ସଂଯତ ଭାବରେ ତାକୁ ଶିକ୍ଷା ଦେବା ଦରକାର, ସେ ସମ୍ବନ୍ଧରେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ପ୍ରଭୁପାଦ ସେ ତାଙ୍କର ଗୋଟେ ଭଜନ ରଖୁଛନ୍ତି, ଦୁଷ୍ଟ ମନ ତୁମେ କିସରେ ବୈଷ୍ଣବ, ସେଠି ପ୍ରଥମେ କହିଛନ୍ତି କଣ ନା ଦୁଷ୍ଟ ମନ, କାରଣ ମନର କାମ ହଉଛି କଣ ନା ସଂକଳ୍ପ ବିକଳ୍ପ, ଏଇ ନା ଗୋଟେ ଚିନ୍ତା କରୁଛି ଆଉ ଟିକିଏ ପରେ ଗୋଟିଏ କ୍ଷଣ ବି ହେଇନଥିବ ନା ନା ଯିବି ନା ଆଜି ମଙ୍ଗଳାରତୀ ପ୍ରଭୁମାନେ ଡାକିଦେଲେ ଯିବି ନା ଟିକିଏ ଲେଟ୍ରେ ଗଲେ ବି ଚଳିଯିବ, ଏଇ ପ୍ରକାର ମନର ସମସ୍ତେ ଗୋଟେ ସଂକଳ୍ପ ନେଇ ନେବ, ତାପରେ କହିବ କଣ ହଁ ସେଟା ଅପସର ନା ନଗଦିବା ଏତେ ପିଲା ଯାଇଥିବ ଆଉ ଟିକେ ବର୍ଷା ଫର୍ଷା ହେଲାନି ବା ଶୀତଟା ବା ରାତି ଟିକେ ଅଛି, ସମସ୍ତେ ସେ ବିକଳ୍ପ ନେଇ ନେବ, ଏ ହେଉଛି ମନର କାମ। ସେଥିପାଇଁ କି ତାକୁ ଦୁଷ୍ଟ ମନ କହୁଛନ୍ତି, ଆଉ ମନ ପରିଚାଳିତ ହବା କଥା ବୁଦ୍ଧି ଦ୍ଵାରା, ବୁଦ୍ଧି ହେଉଛି ମନର ରାଜା, ମନକୁ କଣ୍ଟ୍ରୋଲ କରିବ, କିନ୍ତୁ ବେଳେ ବେଳେ ଯେତେବେଳେ ପର୍ଯ୍ୟନ୍ତ ଆମେ ଇନ୍ଦ୍ରିୟର ବଶୀଭୂତ ହିଁ କାମ କରୁଛୁ, ଅର୍ଥାତ୍ ଆଖି ଚାହୁଁଛି କଣ ଗୋଟେ ସିନେମା ପଡୁଛି ପିଲାଟା କଣ ବୁଝିବ ହଁ ବିଜୁଳି ଗଲା ଗୋଟେ ଗୋଟେ ଦେଖିଲେ କି ଆସୁଛି ତ ସାର ରାସ୍ତାରେ, ତ ମନ ଆଖି ଦେଖିଦେଲା କଣ ଏଇଟା କଣ ଗୋଟେ ଛାୟାଛବି ମାନେ ଚଳଚ୍ଚିତ୍ର ଗୋଟେ ପଡୁଛି, ତ ଆଖି ଯେତେବେଳେ ଦେଖିଲା କଣ ୟା ପରେ କଣ ହେଇଥିବ ଟିଭିରେ କଣ ଟିକେ ଦେଖିଲେ ହଁ ଆଉ ମୋତେ ଭୁଲା ଲାଗୁନି, ମୁଁ କଣ ଭକ୍ତ ହେଲେନି ଜପଟ କଣ କଲିନି ଆଉ ଶୁଝିବି କି ସେଠି ଖାଲି ଟିକେ ଥରେ ଦେଖିଦେବି, ତାପରେ ଟିକେ ଦେଖିଲେ ଏ ମନ କଣ କରେ ନା ଟିକେ 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 ଜୋର ଦିଏ, ଜୋର ଦଉ ଯେତେବେଳେ କହିଲା ନା ନା ତାପରେ କଣ ହବ ତାପରେ କଣ ହବ ବାରମ୍ବାର ମାନେ ଉତ୍ସୁକ କରୁଥାଏ, ସେତେବେଳେ କଣ ନା ଶରୀରକୁ ଯିବା ପାଇଁ ପଡେ। ଏଇ ଦୃଷ୍ଟାନ୍ତ ଯେ ପ୍ରକୃତ ରୂପରେ ବ୍ୟକ୍ତି ଯେତେ ପର୍ଯ୍ୟନ୍ତ ତାର ମନର ବଶୀଭୂତ ହିଁ କାମ କରିଥିବ ବା ମନ ଏଇ ଇନ୍ଦ୍ରିୟ ମାନଙ୍କୁ ନେଇ ଯେତେ ପର୍ଯ୍ୟନ୍ତ ସେ କାମ କରୁଥିବ ସେତେବେଳେ ତାକୁ କୌଣସି ନା କୌଣସି ଗୋଟେ ଅଘଟଣରେ ପଡିବା ପାଇଁ ପଡିବ, କୌଣସି ନା କୌଣସି ଅଘଟଣରେ, କାହିଁକି ଆମର ଏଇ ପାଞ୍ଚ ଜ୍ଞାନେନ୍ଦ୍ରିୟ ଦ୍ଵାରା ପାଞ୍ଚ ଜଣ ପ୍ରାଣୀ ଯେଉଁ ମୃତ୍ୟୁବରଣ କରନ୍ତି ଏଟା ତ ଆଗରୁ ଆଲୋଚନା ନିଶ୍ଚୟ ହେଇଥିଲା। ହଁ ଚକ୍ଷୁ ଦ୍ଵାରା ପତଙ୍ଗ ନିଆଁକୁ ଦିଏ, ଚକ୍ଷୁ ଏଇ ଦେଖିବାର ତାର ଯେଉଁ ସଉକ ଦେଖିବା ଯେଉଁ ତାର ଆସକ୍ତି ବା ସେ କଣ କରେ ନା ଜାଣୁଛି ଥରେ ଉଡି ଯାଉଛି ତାର ଗୋଟିଏ ପର ଟିକେ ପୋଡି ଯାଉଛି ତଥାପି ସେ ଚିନ୍ତା କରେ ନା ଆହୁରି ବୁଝି, କାରଣ ତା ଆଖି ଆଖିକୁ ସେ ନିଜେ କଣ୍ଟ୍ରୋଲର ବାହାରେ ନଥାଏ, ଆଖି ତାର ଏତେ ସୁନ୍ଦର ଲାଗେ ମାନେ ନିଆଁରେ ପୋଡି ଯାଉଛି କିନ୍ତୁ ନା ତା ଭିତରେ ଆଖି ଚକ୍ଷୁ ତାପରେ କର୍ଣ୍ଣ କାନ, ଏ କାନ ଇନ୍ଦ୍ରିୟ କହିଯାଉଛି ମନରେ ହରିଣ ହେଇନା ତ ସେଟା ସମ୍ଭବ ହବନି ଦେଖେଇ ହବ ନା, କାରଣ ଆଗରୁ ଆମେ ଏଇଟା କହିଲେ ବିଶ୍ୱାସ ହବ ନା ହରିଣମାନଙ୍କର ସତରେ ଶିକାରୀ ପାଖକୁ ଆସିଗଲା। ବଣରେ ଶିକାରୀ ମାନେ ଆଗରୁ କରୁଥିଲେ, ସବୁ ଜଙ୍ଗଲ ଥିଲା, ତ ଶିକାରୀ ମାନେ ବଣରେ ହରିଣ ଶିକାର ପାଇଁକି ଦୁଇ ପ୍ରକାର ଚେଷ୍ଟା କରୁଥିଲେ। ଗୋଟେ ହଉଛି କିଛି ମାଙ୍କଡ଼କୁ ପୋଷା ମାନେ ରଖୁଥିଲେ, ସେ ମାଙ୍କଡ଼ କଣ ନା ମାଙ୍କଡ଼ ଯେହେତୁ ଜଙ୍ଗଲ ରହୁଛି ତେଣୁ ସେ ଡାଳ ଭାଙ୍ଗି ପକାଏ, ତେଣୁ ହରିଣ ଖାଇ ଇତ୍ୟାଦି ଇତ୍ୟାଦି ତାଙ୍କର ବନ୍ଧୁତା ଥାଏ, ସେ ଟିକେ ଶବ୍ଦ କରିବ ତେଣୁ ହରିଣ ମାନେ ଆସିବେ। ଆଉ କିଛି ଥରେ କଣ ହୁଏ ନା ହରିଣ ଯେହେତୁ ସଙ୍ଗୀତ ପ୍ରିୟ, ସଙ୍ଗୀତ ପ୍ରିୟ ହରିଣ, ସେ ଯଦି ଟିକିଏ ସ୍ୱର ଟିକେ ଭଲ କରି ଗାଉଥିବ ବା ବାଁଶ ବାଁଶି ବାଜୁଥିବ ସେ ଆସି ପହଞ୍ଚିବ। ତ ଏବେ ସେଟା ଦେଖେଇ ହବ ନା କାହିଁକି ନା ଆଉ କୋଉଠି ସମ୍ଭବ, ତେଣୁ ଏହି ପ୍ରକାରେ ସାପକୁ ଡାକିବ, କିନ୍ତୁ ବେଙ୍ଗ ସାପକୁ ଡାକିଟା ଅଲଗା ଜିନିଷଟା, ଯେ ଆମେ ଆସକ୍ତି ହେଇକି ଆସକ୍ତି ଆମର ଏ ସ୍ୱରକୁ ଅତ୍ୟନ୍ତ ଆସକ୍ତି ହେଇକି କଣ ହେଲା ଏ ପ୍ରାଣୀ ତା ଜୀବନ ତ୍ୟାଗ କରିଛି। ସ୍ପର୍ଶେନ୍ଦ୍ରିୟରେ ହାତୀ କେବଳ ଶିକାରୀ କଣ କରିଛି ନା ମାଇ ହାତୀକୁ ପୋଷା ମନେ ଥିବ ସେ ଥରେ ଘସିକି ଚାଲିଯିବ, ଯେତେ ବଡ ଦଳତା ହାତୀ ହେଲେ ବି ସେ କଣ କହିବ ନା ଏମିତି ତା ପଛରେ ପଛରେ ଦୌଡ଼ୁଥିବ ସ୍ପର୍ଶେନ୍ଦ୍ରିୟ ସୁଖ ପାଇଁ, କିନ୍ତୁ ସେ ହାତୀ ତା ପୋଷା ମନେ ଥିବେ ଏଇପଟେ ବାଙ୍କି ଚାଲିଯିବ, ମୋ ଦିଟା ଖାଲୁ ଥିବ ଡାଳ ପତ୍ର ଆଦିଥିବ, ଇଏ କଣ କଥା ସିଧା ସିଧା ଦେଇ ପଡିବ ସ୍ପର୍ଶେନ୍ଦ୍ରିୟ। ଏବଂ ଜିହ୍ୱାନ୍ଦ୍ରିୟ, ଜିହ୍ୱା ଇନ୍ଦ୍ରିୟ ତ ଆମେ ସବୁ ତ ପୁଖଦ ଅଛୁ, ତଥାପି ବି ତାର ପ୍ରକୃତ ଦୃଷ୍ଟା ଦିଆହେଇଛି କଣ ନା ଏ ଯେ ମାଛ ବର୍ତ୍ତମାନ ଦେଖିବ ସବୁଆଡେ ସବୁ ବଂଶ ଧରି ବସିଥିବେ, ସେ ମାଛ ଜାଣୁଥିବ ଟିକିଏ କେତେବେଳେ ଆମେ ବେଳେ ବେଳେ ଦେଖୁ ଟିକିଏ ସେ ଯେ ଅଟା ବା ଯାହା କିଛି ଲଗେଇଥିବେ ଟିକିଏ ତଳୁ କାମରେ ନେଇଯାଉଥିବ, ତାପରେ ସେତିକି ହବନି ଟିକେ ଖାଇଲା ପରେ ଚେଷ୍ଟା ପାଇଗଲା ତାପରେ ଏକାଥରେ ବଡ ହାଣା କରି ମାରିବ କଣ୍ଟା କଣ। ଯେତେବେଳେ ଏଇ ଯେ କଣ କହିଲା ମାଛ ଗୁଠି ଦିଅନ୍ତିନି ଖେଳା କେମିତି ଖେଳେ ମାଛଟା ଖେଳେ ମୁଁ ଦେଖିଛି ଭଲ ଭାବରେ, ସେ ପ୍ରଥମେ ଜାଣି ସେଟା କଣ୍ଟାଟା ତାପରେ ମାଛଟା ଏମିତି ଲାଞ୍ଜ କେତେ କାମରେ ଦବ, ତ ଲାଞ୍ଜ ଟିକେ କାମରେ କାମ ସେ ତୁ ଦେଇ ନେଉଥିବ ଏକାଥରେ ଖାଇବ। ତେଣୁ ଏଇ ପ୍ରକାରେ ଏଇ ଯେ ମନର ଇନ୍ଦ୍ରିୟ ଗୋଟିଏ ଇନ୍ଦ୍ରିୟ ଗଲା ପରେ ତା ସହିତ ମନ ଯୋଗ ହେଇଯାଲା, ମନ ଯୋଗ ହେଇଯିବା ଫଳରେ ସେ ଏତେ ପରିମାଣରେ ତାକୁ ବିପଦ ଆଡ଼କୁ ନେଇଯାଉଛି, ତାର ଜୀବନ ସମୟ ତାକୁ ନଷ୍ଟ କରିବା ପାଇଁ ପଡ଼ୁଛି। କାରଣ ମୋର କହିବା ତାପରେ ଥିଲା କଣ ଯେ ଆମର ଏ ତ ହଉଛି ସାଧାରଣ ଜୀବନ, ପାଞ୍ଚଟା ପାଞ୍ଚ ପ୍ରକାର ପ୍ରାଣୀ ତାଙ୍କର ପାଞ୍ଚ ପ୍ରକାର ଇନ୍ଦ୍ରିୟର ବଶୀଭୂତ ହେଇ ସେମାନେ କଣ ନା ମୃତ୍ୟୁ ମୁଖରେ ପତିତ ହୁଅନ୍ତି, କିନ୍ତୁ ଆମେ ମଣିଷ ଆମର ସବୁ ଇନ୍ଦ୍ରିୟ ହଉଛି ବଳବତୀ, ସବୁ ଇନ୍ଦ୍ରିୟ ସବୁ ଇନ୍ଦ୍ରିୟ ଯଦି ଦର୍ଶନ ଇନ୍ଦ୍ରିୟ କିଛି ବେଳେ ଦେଖି ନେଇଛି ତାହେଲେ ଯେପର୍ଯ୍ୟନ୍ତ ସିଏ ସେଇଟାକୁ ପୁରା ନ ଦେଖିଛି ସିଏ କେତେବେଳେ ଛାଡ଼ିବନି, ତାର ମନକୁ କେତେବେଳେ ଯିବ ନା ସେ ସବୁବେଳେ ତାକୁ ତାକୁ ସବୁବେଳେ ସବୁ ଆଡଭାନ୍ସ କରି ଚାଲିଥିବ ଯେ ନା ଆଉ କିଛି ଶେଷ ହେଇଯିବ, କାରଣ ଯଦି କିଛି ଶୁଣିଛି ନା ଆପଣ ଅର୍ଥାତ ଆମର ସବୁ ଇନ୍ଦ୍ରିୟ ହେଉଛି ବରାବର। ସେଥିପାଇଁ କି ଏ ମନ କେମିତି ଆମର ନିୟନ୍ତ୍ରଣକୁ ଆସିବ, ତ ସେ ଭକ୍ତି ସିଦ୍ଧାନ୍ତ ରୂପା ଯେତେ ଦୁଷ୍ଟ ମନ କହୁଛନ୍ତି ତାର ଅନୁବାଦରେ ସେ ଶ୍ରୀମଦ ଜୟପଦ ଗୋସ୍ୱାମୀ ଗୁରୁ ମହାରାଜ ସେ କହୁଛନ୍ତି କଣ ଯେ ମୋର ପ୍ରିୟ ମନ ତୁମେ କି ପ୍ରକାର ବୈଷ୍ଣବ ହେବା ପାଇଁ ଯାଉଛ, ଅର୍ଥାତ ଦୁଷ୍ଟ ମନ ଇଏ ମୋର ପ୍ରିୟ ମନ, ତାର ତାତ୍ପର୍ଯ୍ୟ ହେଉଛି କଣ ନା ଭକ୍ତି ସିଦ୍ଧାନ୍ତ ପ୍ରଭୁପାଦ ସିଏ ତାଙ୍କର ମନକୁ ସେଇ ପ୍ରକାର ଶାସନ କରୁଥିଲେ, ଶାସନ କରି ତାଙ୍କୁ ଆଣିପାରୁଥିଲେ, କିନ୍ତୁ ଆମର ଗୁରୁ ମହାରାଜ ସିଏ ଆଲୋଚନା କରୁଛନ୍ତି କଣ ନା ଏ ଦୁଷ୍ଟକୁ ଦୁଷ୍ଟ ପାଇଁକି ତାକୁ ଶାସନ କରି ଆଣିବା ବିଶେଷ କରି ଏବେ ଲୋକମାନଙ୍କର ସମ୍ଭବ ହବ ନା, ତେଣୁ ଦୁଷ୍ଟକୁ ଯେତେ ମିତ୍ର ଭିତରେ କରିକି ତାକୁ ଆଣିହବ ତମେ ହିଁ ସବୁଠୁ ଭଲ, ଏଇ ପ୍ରକାର ବୁଝିଗଲେ ଯଦି ସିଏ ଆମ ପାଖକୁ ଆସିବ ତାପରେ ଧୀରେ 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 ତାକୁ ବସ ବସ କରିହବ। ତେଣୁ ଏ ସମ୍ବନ୍ଧରେ ଆମର ସମୟ ସଂକ୍ଷେପ ପୂର୍ଣ୍ଣଚନ୍ଦ୍ର ପ୍ରଭୁ ସିଏ କିଛି ଆମକୁ ଦିଗ୍ଦର୍ଶନ ଦେବେ, ତାପରେ ଆମର ପ୍ରୋଜେକ୍ଟ ପ୍ରସ୍ତୁତ ମାଧ୍ୟମରେ ଯେ କି ପ୍ରକାର ମନ ଆମର ଏଇ ପ୍ରକାର ଧାବମାନ ହେଇଯାଉଛି ସେ ବିଷୟରେ ପ୍ରଭୁଜୀ ମାନେ ଦେଖେଇବେ।
ନମଃ ବିଷ୍ଣୁପଦାୟ କୃଷ୍ଣ ପ୍ରେଷ୍ଠାୟ ଭୂତଲେ ଶ୍ରୀମତୀ ଭକ୍ତି ବେଦାନ୍ତ ସ୍ୱାମିନୀ ନାମିନେ नमस्ते सारस्वती देवे गौरवाणी प्रचारिणे निर्विशेष शून्यवादी पाश्चात जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौरव कविंद हरे कृष्णा 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 हरे 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 राम 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 हरे हरे
जय जो फास्ट टाइम भजन सुनले महाप्रभु कहते आम बिना बंधुआ किए अच्छे भगवान छाड़ा दुनिया रे आम कहीं नहीं भगवान एकमात्र बंधु कृष्ण कहते सुहृदम सर्वभूतान प्रत्येक मुझे एकमात्र सुहृद भगवान कहते मो प्रत्येक पिता जय जेहेतु ये बसिक हिमरपुर जहाँ कहले बर्तमान आम निजी जानापी आम बडी सिस्टम टा के उपादान गठित बोली कहले आम देह आम जहाँ भितर बास कर किए किए अच्छे कहले के स्थूल के सूक्ष्म कहले ना स्थूल कौन कौन पदार्थ रही है भितर स्थूल शरीर अच्छे आम बडी सिस्टम टा देखु तार रूप टा देखु किंतु यार इतने दुइटा गोटे स्थूल
किमिति कोण कोण ने तयारी
है मेरला केमिति तयारी है की कोई करियो के जोटे सिस्टम ने तयारी है तो ना नहीं
अच्छा जे माने आगुर जाय नथले आज जे माने सुनिले ताको जे बहु गोटे आपा किछ बनने अछि
हम यार इतने देखन केते स्थूल सूक्ष्म माने साइंस रो जाम बॉडी भितरे जो देखुं जो बडीटा को यहाँ हूँ स्थूल शरीर देखी हूँ तो आउ गोटे हूँ सूक्ष्म शरीर ये शरीर टा मटी पा पवन आकाश अग्नि क्षति तेज मरुत व्यम ये पांचटा जिनस जो देखुं जो सिस्टम तेरी मृत्यु पर समस्त शुणु तो मृत्यु पर ये स्थूल शरीर ये रही जाए सूक्ष्म शरीर शरीर रू अलग हो जाए ना सूक्ष्म शरीर आम बटी भितर किए किए अच्छा महानंद मन अच्छा भगवत गीतार भगवान श्रीकृष्ण यही देहटा गोटे रथ सहित तुलना कर अच्छा रथ रे कौन कौन रुहे ना ता सहित तुलना कर कृष्ण अर्जुन को बुझेले ए रथटा रे कौन कौन अच्छा पांचटा घोड़ा अच्छा बुद्धि हाँ आओ ना भगवान मन हूँ भगवान बुझे इंद्रिय गुड़ा अलग घोड़ा आ मन हूँ लगान लगान को कौन करने पड़े रथी सब हाथ धरने पड़े या तो रथी नुह सारथी सब धरिकी रखिए जो छाड़े लगान कंट्रोल कर पांचटा घोड़ा पांच आगे दौड़े बसी लोक कौन गति हम बंची बस नहीं कौटी पकड़े ठीक ना ना मन को जदि कंट्रोल बाहर बाहर कर दिया जाए कंट्रोल बाहर को आम जगत को जितवा आगे आगे निजी जितवा कथा ना रावण त्रिभुवन विजय होता सारा देवता मैंने समस्त निज कंट्रोल कि मन का कंट्रोल ना कि इंद्र गुड़ा कंट्रोल थी कि से माता सीतांत को भी चाहिए मुझे उपभोग करी जेहेतु तार मान कंट्रोल बाहर को पड़ी बर्तमान बाबा अवस्था देख बहुत किसी गोटे एक्जामपल कहे आम पाखे आम चाकर कर बहुत पैसा इनकम करवा जदि आम मन आम कंट्रोल न था जदि आम इंद्र गुड़ा आम कंट्रोल न था आम पारिवारिक जीवन सुखमय हम कि आम स्त्री सहित सब झगड़ा हम आईभिया एत मान बहुत सम्मान भगवान ये कर जदि निज क्यारेक्टर निज मन बुद्धि निज कंट्रोल नाने कौन हम ना ये जाकि जेल फिर भोगापी पड़ो सियोर तो बुझे ना बुझे ବୁଝିପାରୁଛନ୍ତି କଣ ସେମିତି ଫାଷ୍ଟ ଯୋଉ ସ୍ଥିତିକି ଯାଉ କେତେବେଳେ ସ୍ଥିତିକି ଆମର ଚାହିଁଲେ ଆମେ କିଛି ଅସୁବିଧା ନାହିଁ କିନ୍ତୁ ନିଜ ଇନ୍ଦ୍ରିୟ ଗୁଡା ନିଜ କଣ୍ଟ୍ରୋଲ ରେ ରହିବା ଦରକାର ନିଜ ମନଟା ନିଜ କଣ୍ଟ୍ରୋଲ ରେ ରହିବା ଦରକାର ନହେଲେ ଆମର ପରିସ୍ଥିତି ଅନୁସାରେ ହବ ସେଥିପାଇଁ ଲକଡାଉନଟା ପୁରା କମ୍ପୁରା ମାନେ ଜୋରରେ ରହିବା ପାଇଁ ଲକଡାଉନ ଯଦି ଜୋରରେ ସଠିକ ଭାବେ ନ ଧରିବ ତାହେଲେ ପ୍ରୋବ୍ଲେମ ଆଚ୍ଛା ବର୍ତ୍ତମାନ କଥା ହଉଛି ବାସ୍ତବରେ ତାହେଲେ ସୂକ୍ଷ୍ମ ଶରୀର ଆଉ ସ୍ଥୂଳ ଶରୀର ଭିତରେ ଆମେ କିଏ ମୁଁ ମୋର ସ୍ୱରୂପଟା ତା ଭିତରେ ମୋ ସତ୍ତାଟା କଣ ଏଇଟା ହଉଛି ମେନ୍ ଜିନିଷ ମୁଁ ତା ଭିତରେ କୋଉଠି ରହିଛି ମୁଁ କିଏ ଏଇଟା ହଉଛି ଫାଷ୍ଟ ଜାଣିବା ଦରକାର ଆମେ ତ ଜାଣିଛୁ ନାଇଁ ଜାଗ୍ରତ ଚେତନା ବହି ଅନୁସାରେ ମୁଁ କିଏ ମୁଁ ଚିନ୍ମୟ ଆତ୍ମା ସବୁ ଶୁଣିଛନ୍ତି ବାସ୍ତବରେ ଆମେ ଆମେ ଏଇଟା ଉପଲବ୍ଧିର ବିଷୟ ଯେ ଆମେ କିଏ ଗୋଟେ ହେଲା ସ୍ଥୂଳ ଶରୀର ଗୋଟେ ହେଲା ସୂକ୍ଷ୍ମ ଶରୀର ଗୋଟେ ମାଟି ପାଣି ପବନରେ ତିଆରି ଗୋଟେ ମନ ବୁଦ୍ଧି ଅହଙ୍କାର ତିଆରି ତା ଭିତରେ ଆତ୍ମା ରହିଛି ତାହେଲେ ବାସ୍ତବରେ ମୁଁ କିଏ ଏ ଜଗତରେ ଆମେ ଯଦି ସମସ୍ତେ ସୁଖ ପାଇବା ଇଚ୍ଛା ଅଛି ନା ସମସ୍ତଙ୍କୁ ଆମେ ଡେଲି ଖାଉଛେ ଖାଉଛି କିଏ ମତେ ଆପଣମାନଙ୍କୁ ଡେଲି ଖାଉଛନ୍ତି ତ ଏହାର ଆମେ ଖାଉଛନ୍ତି ବା ଗୋଟେ ପୁରୁଷ ଗୋଟେ ସ୍ତ୍ରୀକୁ ଉପଭୋଗ କରୁଛି ଗୋଟେ ସ୍ତ୍ରୀ ଗୋଟେ ପୁରୁଷକୁ ଉପଭୋଗ କରୁଛି ଏ ଉପଭୋଗଟା କରୁଛି କିଏ ବୁଝିପାରିଲେ କଣ କହିଲୁ ଏଇଟା ମତେ ଖାଉଛି ଆମେ ପ୍ରଥମ କଥା ଆମେ ସମସ୍ତେ ଖାଉଛେ ଖାଉଛି କିଏ ଆମର ଇଚ୍ଛା ହଉଛି ଖାଇବା ପାଇଁ ଆମେ ଖାଦ୍ୟ ଖାଉଛେ ଖାଉଛି କିଏ ଖାଦ୍ୟଟା ଖାଉଛି କିଏ କିଏ ଖାଉଛି ୟା ଭିତରେ ଏଇ ଯୋଉ ବଡି ସିଷ୍ଟମ ରହିଲା ସୂକ୍ଷ୍ମ ଶରୀର ସ୍ଥୂଳ ଶରୀର ଖାଉଛି କିଏ ସ୍ଥୂଳ ଶରୀର ଖାଉଛି ଯଦି ଆତ୍ମା ଚାଲିଗଲା ସ୍ଥୂଳ ଶରୀର ଛାଡ଼ିବି ଲୋକ ମରିଗଲା ଖାଇବ କାହିଁକି ସ୍ଥୂଳ ଶରୀର ଯଦି ଖାଉଛି ତାହେଲେ ଖାଇଦେଲେ ଖାଇବନି କାହିଁ ଆଜ୍ଞା ଏଇଟା ଗୋଟେ ପିଲା ଗୋଟେ ଝିଅକୁ ଉପଭୋଗ କରିବା ପାଇଁ ଚାହୁଁନି କ୍ଲିଅର କଥା ତାହେଲେ ଯଦି ଗୋଟେ ପିଲା ମରିଯାଏ ଝିଅଟା ବି ମରିଯାଇଥାଏ ଦୁଇଜଣଙ୍କୁ ପାଖରେ ଯଦି ସେ କାହିଁ କାହାକୁ ଭୋଗ କରିପାରିବେ ତାହେଲେ ଭୋଗ କଲା କିଏ ମାନେ ବୁଝି ଆକ୍ଚୁଆଲି ଆମେ ଭାବୁଛେ ମୁଁ ଭୋଗ କରିବି ନା ଯଦି ଆତ୍ମା ଚାଲିଯାଏ ସେ ଭୋଗ କରିପାରୁଛି କି ଆକ୍ଚୁଆଲି ତାକୁ ଭୋଗ କରିବା ପ୍ରବଣତା ଶିଖଉଛି ମନ ବୁଝିପାରୁଛୁ ନା ଭୋଗ କରୁନି ମନ ବି ସୂକ୍ଷ୍ମ ଯଦି ଆମେ ଚିନ୍ତା କରିବା ମନ ତ ସୂକ୍ଷ୍ମ ଶରୀର ଭୋଗ କରୁଛି କେମିତି ଗୋଟେ ସନ୍ଦେହ ତାକୁ ସିଏ ଯଦି କୋଉ ଗାଈ ପଛରେ ପଡିଥିବ ତାକୁ ବାର ଠେଙ୍ଗା ଯେତେ ଆଇଲେ ସେ ରଖି ରହିପାରିବ ଠେଙ୍ଗା ଦ୍ୱାରା ଗୋଟେ ସନ୍ଦେହ ଅଟକେଇ ରଖିବ ଅଟକେଇ ରଖିବ ତାର ମନ ଏତେ ପ୍ରବଳ ଥାଏ ଯେ ସେ କୌଣସି ବାଧା ମାନେ ଆଜ୍ଞା ଯେ ଏ ହଉଛି ଏଇ ମାନେ ଏଇଟା ଉପଲବ୍ଧି କରିବା ଦରକାର ବାସ୍ତବରେ ଆମେ ଯୋଉ କହୁଛେ ନା ଆମେ ନିଜ ବଡିକୁ ସଜଉଛେ ଯେ ମୁଁ କେତେ ସୁନ୍ଦର ଲାଗିଲେ ସିଏ ମତେ ଚୁଜ୍ କରିବ ପସନ୍ଦ କରିବ ପସନ୍ଦ କଲା ବୋଲି ସେ ମତେ ଭୋଗ କରିବ ମୁଁ ତାକୁ ଲାଇକ୍ କରିବ ମତେ ଏଇଟା ବାସ୍ତବିକ ଏହା ଦ୍ୱାରା ହଉନି ଏଇଟା ଭୋଗ କରିବାର ପ୍ରବଣତା କେବଳ ମନ ଭିତରେ ରହିଛି ମନ ଯୋଉଟାକୁ ଚାହୁଁଛି ସେଇ ଅନୁସାରେ ସେ ସେଟାକୁ ଜାହିର କରିବା ପାଇଁ ପାଇବା ପାଇଁ ସବୁବେଳେ ଚେଷ୍ଟା କରୁଛି ଏଇଟା ଉପଲବ୍ଧିର ବିଷୟ ସେ ମନ ଯଦି ଆମ କଣ୍ଟ୍ରୋଲକୁ ଆସିଯିବ ସେଥିପାଇଁ ଆମ ରୂପ ଗୋସ୍ୱାମୀ କହୁଛନ୍ତି କଣ ପୃଥିବୀ ସୋଶିଷ୍ୟା ବାସବେଗ ମନସ ପ୍ରଜରୋଗ ଜୁଆ ଉଦର ଉପସ୍ତ ବେଗ ମେତା ମେଗାଙ୍ଗୀରମ ବିଷୟ ଧୀରମ ସର୍ବାମ ଅଭିଧାନ ପୃଥିବୀ ସୋଶିଷ୍ୟା ସାରା ପୃଥିବୀକୁ ସିଏ ତାର ବସୀଭୂତ କରି ରଖିପାରିବ ଯିଏ ତାର ଏଇ ଛଅ ବେଗକୁ ଆଉ ତା ମନକୁ ତା କଣ୍ଟ୍ରୋଲରେ ରଖିପାରିବ ଆମେ ଜଗତରେ ବୁଲୁଛନ୍ତି କଣ ପାଇଁ ଏ ଜଗତରେ ଗୋଟେ ଶରୀର ପରେ ଆଉ ଗୋଟେ ଶରୀରରେ ଜୀବାତ୍ମା ଭ୍ରମଣ କରୁଛି ଏହା ତ ପରିବର୍ତ୍ତନ ହଉଛି ନା ନାହିଁ ଛୁଆ ଦିନ ଆମେ ଛୋଟ ଥିଲେ ଛୋଟରୁ ଧୀରେ ଧୀରେ ବୃଦ୍ଧି ହେଇକି ବଡ ପର୍ଯ୍ୟନ୍ତ ପରିବର୍ତ୍ତନ ହଉଛି ତ ତାହେଲେ ଯୋଉ ପରିବର୍ତ୍ତନ ହଉଛି ପରିବର୍ତ୍ତନ କାହାର ହଉଛି କାହାର ହେଇଛି ପରିବର୍ତ୍ତନ ସ୍ଥୂଳ ଶରୀରର ପରିବର୍ତ୍ତନ ହେଇଛି ପରିବର୍ତ୍ତନ ସ୍ଥୂଳ ଶରୀରରେ ହେଇଛି ଆଉ କାହାର ନୁହେଁ ଛୋଟ ଶରୀରଟା ଧୀରେ ଧୀରେ ବୃଦ୍ଧି ହେଇକି ବୁଢା ହଉଛି ପୁଣି ଫିନିଶ ପୁଣି ଆଉ ଗୋଟେ ପରିବର୍ତ୍ତନ ହଉଛି ସେଥିପାଇଁ ଯେ ପରିବର୍ତ୍ତନ ମନ ଆଉ ଆତ୍ମାର ଏପର୍ଯ୍ୟନ୍ତ କିଛି ହେଇନି ଏଇଟା ହଉଛି ସବୁଠୁ କଥା ବଡ କଥା ସେଥିପାଇଁ ଆମକୁ ଏମିତି ଗୋଟେ ସ୍ଥିତିକି ଯିବା ପାଇଁ ପଡିବ ଯୋଉଠିକି ମନଟାକୁ ସମସ୍ତେ ବୁଝି ମାନେ ବୁଝିବା ଦରକାର ମନଟା ଗୋଟେ ଏମିତି ବିଷୟ ଯିଏ କି ଜଡ଼ ଜଗତରେ ସମସ୍ତ ମନ ହିଁ ଆମକୁ ଗୋଲାମ କରିକି ରଖୁ ଗର୍ବ ମନ ଆମକୁ ତାର ଗୋଲାମ କରିକି ରଖୁ ସେ ଯେମିତି କହୁଛି ଆମେ ତାଙ୍କ କଥା ଅନୁସାରେ ଚାଲିଥାଏ କିନ୍ତୁ ସାଧୁ ସନ୍ଥଙ୍କର ମନଟା କଣ ସେଇଆ ସାଧୁ ସନ୍ଥ ତା କଣ୍ଟ୍ରୋଲରେ ବୁଦ୍ଧିର କଣ୍ଟ୍ରୋଲରେ ତାର ମନ ଅଛି
ମନ ଉପରେ କିଏ ରହିଛି? ମନ ହଉଛି ଲଗାମ, ଲଗାମକୁ ଧରିଛି କିଏ? ସାରଥୀ ଅର୍ଥାତ୍ ବୁଦ୍ଧି, ବୁଦ୍ଧି ଧରିଛି, ବୁଦ୍ଧି ହଉଛି ସାରଥୀ। ତେଣୁ ଆମର ବୁଦ୍ଧିଟା ବର୍ତ୍ତମାନ ଭ୍ରଷ୍ଟ ବୁଦ୍ଧି, ଆମ ବୁଦ୍ଧିଟା ଆମ କଣ୍ଟ୍ରୋଲରେ ନାହିଁ, ଆମେ ଆମ ଆୟତ୍ତରେ ମନକୁ ରଖିନାହାନ୍ତି, ମନ ଅନୁସାରେ ବୁଦ୍ଧି ବର୍ତ୍ତମାନ ଚାଲୁଛି, ଏ ହେଉଛି ଘଟଣା। ସେଥିପାଇଁ ସେମାନେ ଏ ରଥଟାକୁ ଠିକରେ ନେଇକି ଯାଇପାରିବେ ନାହିଁ, ଆତ୍ମାକୁ ନେଇକି ଯାଇପାରିବେ ନାହିଁ। ପରିଣତି ଲଗାମକୁ ଭଲସେ ଧରିବା ପାଇଁ ପଡ଼ିବ, ଲଗାମକୁ କାହାକୁ ଛାଡ଼ିଦେଲେ ହବନି, ପୁରା ଟାଇଟ୍ କରିକି ଲଗାମକୁ ଧରିବା ପାଇଁ ପଡ଼ିବ, ଏ ହେଉଛି। ତେଣୁକରି ଏହା ଉପରେ ଆମେ ଗୋଟେ ପ୍ରୋଜେକ୍ଟ ଦେଖିବା,
ଏଠି ଗୋଟେ ଆମେ ସାଧାରଣ ଦୃଷ୍ଟିରେ କିଛି ସମୟ ନିର୍ଭର ରହିବ, କାରଣ ଯେହେତୁ ଆମେ ଆସୁଛୁ, ହୁଏତ ଯେତେ ନୂଆ ଶିକ୍ଷା ଶିଖିବୁ, ଯୋଉଟା ଗତ ଥରର ଆଲୋଚନା ହେଇଥିଲା ସେ ସମ୍ବନ୍ଧରେ ପ୍ରଥମେ ଆଲୋଚନା ହବ। ଯେ ଗତ ଥରରେ ଆମେ ଗତ ରବିବାରରେ କଣ ଆଲୋଚନା କରିଥିଲୁ ସେଟା ପ୍ରଥମେ ଡିସ୍କସ୍ ହବ। ପ୍ରଥମ ଦ୍ୱିତୀୟ ହଉଛି କଣ ନା ଆଜିର ନୂଆ ଶିକ୍ଷା, ତାପରେ ଶେଷରେ ଆଜି ଶିକ୍ଷାର ପୁନରାବୃତ୍ତି, ଠିକ ଅଛି। ହରେ କୃଷ୍ଣ। ଶରୀର ସ୍ୱୟଂ କରିଛନ୍ତି, ବର୍ତ୍ତମାନ ମନ ଶରୀର ଶୋଇବା ଅବସ୍ଥାରେ ମନ କିନ୍ତୁ ଆଉ ତା ଶୋଇବାର ନାହିଁ, ମନ କେତେବେଳେ ଶୋଏ ନା, ତେଣୁ ଶରୀର ଶୋଇଲେ ମଧ୍ୟ ମନ ତାର ବିଭିନ୍ନ ପ୍ରକାର ଭାଇ ତ ଇତିମଧ୍ୟରେ ଶରୀର ଜଗେଇବା ପାଇଁ କି ଆମେ କଣ କରୁଛୁ ନା ଏଲେରା ମାରି ଦେଇ ଦଉଛୁ। ତ ଏଲେରା ଏ ଘଡି ଚାଲିଛି, ଯଦି ସମୟ ହେଇନି ଯେହେତୁ ଶରୀର ଉଠି ପଡୁଛି ମନକୁ ଯିବା ପାଇଁ ପଡିବ, ତେଣୁ ମନ ଆସିକି ଆମକୁ ବୁଝେଇ ଦଉଛି ଆଇ ଏତେ ଆଗରୁ କାହିଁ ଉଠୁଛୁ, ବର୍ତ୍ତମାନ 4:30 ହେଇଛି, 4:30 ମଙ୍ଗଳ ଆରତି, ଆଉ ଅଧ ଗୋଟେ ଶୋଇବ, 4 ବେଳେ ଶୋଇଯିବ। ଏହି ପ୍ରକାର ଚିନ୍ତା କରି ତ ଇଏ କିନ୍ତୁ ଇଏ ଭକ୍ତ ନୁହଁ, ଯଦି ଏଇଟା ମୁଁ ଭକ୍ତ କଥା କହୁଛି, ଇଏ ଭକ୍ତ କଥା ନୁହଁ, ଇଏ ବାହାର ଲୋକ କାମକୁ ଯିବ, ତେଣୁ ଏଇ ବେଳେ ମନ ପୁଣି ତା କାମରେ ଚାଲିଲା, ଥରେ ତ ଶୋଇଗଲା, ମନ ତା ବିଭିନ୍ନ ନାଚ ଗୀତ ଆରମ୍ଭ କଲା। କିନ୍ତୁ ଆମ ଯୋଉ ଘଡି ଏଲେରା ସିଏ ଯୋଉ 5 ମିନିଟ୍ରେ ଯେହେତୁ ବାଜି ଉଠିବ, ତେଣୁ ଏଇ ଅବସ୍ଥାରେ ପୁଣି ବାଜି ଉଠିଛି, ପୁଣି ବାଜିଲା ପରେ ଇଏ ଶରୀର ସେତେବେଳେ ମନକୁ ବୁଝଉଛି ଆରେ ଏତେ ସମୟ ହେଲାନି, ମୁଁ କେତେବେଳେ ସ୍ନାନ କରିବି, କେତେବେଳେ ଡ୍ରେସ୍ ଆଦି ପିନ୍ଧିବି, ଏବଂ ଅଫିସ ଡ୍ରେସ୍ ପିନ୍ଧି ମୁଁ କେତେବେଳେ ଅଫିସ କି ଯିବି, ଦବାଇ ପାଇଁ ସବୁ ଗଲୁ ହେଲା। ତ ଏଇ ପ୍ରକାର ଯେତେବେଳେ ଶରୀର କହିଯାଉଛି, ମନ ଚିନ୍ତା କରୁଛି ଆରେ ଶୀତ ଦିନ ତମକୁ ତ ଏମିତି ଥଣ୍ଡା ଲାଗୁଛି, ଏତେ ଥଣ୍ଡା କଣ କରିବା ଦରକାର ଅଛି, ଯେହେତୁ ସମୟ ତ ଲେଟ୍ ହେଇଯାଇଛି, ତେଣୁ କେବଳ ଡ୍ରେସ୍ଟା ଚେଞ୍ଜ କରିଦିଅ, ଆଉ କିଛି ବାସି ଯେ ଦେହଟା ଗ୍ୟାସ ପାଇଁକି ଟିକେ ମାରିଦିଅ, ପଡ଼ିଲ ବଡିସ୍ପ୍ରେ, ତେଣୁ ମାରିଦିଅ ବାସ ଚାଲ, ଏତେ ଗାଧୋଇବାର ପ୍ରୟୋଜନତା ନାହିଁ, ଏତେ ସମୟ ବି ନଷ୍ଟ ହେବାର ନାହିଁ। ତ ଏ ମନର ବୁଦ୍ଧିରେ ବର୍ତ୍ତମାନ ଶରୀର ଡ୍ରେସ୍ ପତ୍ର ଆଦି ହେଇ ଚାଲେ ଅଫିସ, ତେଣୁ ଦୁଇଟା ପାଠ ଅଲଗା କରିଛନ୍ତି, ଅର୍ଥାତ୍ ମୁଁ ଏବଂ ମୋର ମନ। ତ ଶରୀର ଅଫିସ କାମରେ ବ୍ୟସ୍ତ ରହୁଛି, ଅଫିସ କାମରେ ବ୍ୟସ୍ତ ରହିବା ଅବସ୍ଥାରେ ଯେହେତୁ ମନ ଆମର ଅଲଗା ପ୍ରକାରର, ସିଏ କିନ୍ତୁ ମନ ସିଏ କେତେବେଳେ ସାଥ ଦେବା ପାଇଁ ଏଥିରେ ଚାହିଁବ ନା, ସିଏ କେବଳ ନିରୀକ୍ଷା କରି ଦେଖୁଛି କୋଉ ବିଷୟଟା କଣ କରିବି କଣ କରିବି, କେତେ ବୋର୍ ହେଲେନି, ଇଏ ସବୁବେଳେ କେମିତି କଣ କରୁଛି ଟିକେ ଶୋଇପଡ଼ିଲେ ହବ, ଏମିତି ଆଳସ୍ୟ ହେଲାନି କେତେ ରାତିରୁ, ବର୍ତ୍ତମାନ ଇଏ ମନର ଦଶା ଆରମ୍ଭ ହେଇଯାଇଛି, କିନ୍ତୁ ଇଏ ସାରା ଦିନ କି କାମ କରିବୁ, ଇତିମଧ୍ୟରେ କଳିର ପ୍ରବେଶ, ତେଣୁ ଇଏ କଳିର ଆସି ପହଞ୍ଚିଗଲେ ଚିନ୍ତା କଲେ କଣ, ଇଏ ତ ବସି କାମ କରୁଛି, ତେଣୁ ମନଟା ତ ଫ୍ରି ଅଛି, ଆମେ କାମ କଲା ଅବସ୍ଥାରେ କେତେବେଳେ କେତେବେଳେ ମନୋଯୋଗ ନ ହେଇ କାମ ବି କରୁଥାଉ ପ୍ରେସରରେ, ତେଣୁ ମନଟା ଯେହେତୁ ଫ୍ରି ଅଛି, ତେଣୁ କଣ କଳି ଦେଖେଲା କଣ, ଯେ ଦେଖେ ଏଇ ବର୍ତ୍ତମାନ ଏଇ ଯୋଉ ଚଳଚ୍ଚିତ୍ର ସିନେମା, ତେଣୁ ଟିକେ ରିଲାକ୍ସ କରିବା ଦରକାର ଅଛି, କେତେ ସମୟ କାମରେ ବସି କେତେ ବୋର୍ ହବ, ତେଣୁ ତୁ ନେଇ ଶରୀରକୁ ଦେଖା ଯେ ଆଜି ଟିକେ ଆପାତ ମନଟାକୁ ଫ୍ରି କରିଦେଇ ଆସିବା ଦରକାର ଅଛି, ତ ମନ ଯେତେବେଳେ ଶରୀରକୁ ବାରମ୍ବାର ବାଧ୍ୟ କରୁଛି ଇଏ କର୍ତ୍ତବ୍ୟ ବୋଧରେ ରହିଛି, କିନ୍ତୁ ମନ ତାକୁ କର୍ତ୍ତବ୍ୟ ବୋଧରେ କେମିତି ଅଟକେଇବ, ତେଣୁ ସେଇଥିପାଇଁ କି ମନ ଆମ କାମରେ ମନ ନିଜ କଲାନି, ଯାହାଫଳରେ ମନ ନିର୍ଦ୍ଦେଶ ଦେଲା ଆରେ ଟିକେ ବୁଲିକି ଅନା ଏଠି କଣ କଣ ହଉଛି, ସାରା ଜଗତରେ କଣ ହଉଛି, ତୁ ସାରା ଦିନ ଏଇ ଅଫିସରେ ବସିଛି ତ ଦିନଟା ଯାଉଛି, ତେଣୁ ଏଇ ପ୍ରକାରେ ମନର ମନ ପ୍ରଲୋଭନ ଦେଖାଉଛି, ଦେଖ ଆଜି ଗୋଟେ ନୂଆ ଛବି ପଡିଛି, ତେଣୁ ଏଇ ଅବସ୍ଥାରେ ଦେଖେଇଲେ ଶରୀର ବି ଚିନ୍ତା କରୁଛି କଣ କରିବି, ଏଣେ ଅଫିସ କାମ ଏଣେ ଏଟା ବି ଗୋଟେ ନୂଆ ବହିଟାରେ ପଡିଛି ଯିବା ଦରକାର ଅଛି, ଏଇ ପ୍ରକାର ଦୁଦୁମାନ ପରିସ୍ଥିତିରେ ଯେତେବେଳେ ଶରୀରକୁ ସେ ସମ୍ପୂର୍ଣ୍ଣ ରୂପେ ବୁଝେଇ ଦେଲେ ସେତେବେଳେ କମ୍ପ୍ୟୁଟର କାମ ରହିଲା, ତ ମନ ବୁଦ୍ଧିରେ ପଡି ଶରୀର ଗଲା ସିନେମା ହଲ, ତ କଳି ତ ଏଇଟା ଚାହୁଁଥିଲା, ତେଣୁ ଇଏ କଳିର ପ୍ରଦର୍ଶନରେ ବର୍ତ୍ତମାନ ମନ ଶରୀର ଇଏ ଗଲେ ବିଭିନ୍ନ ବଜାର ବୁଲିବା ଖାଇବା ଏବଂ ସିନେମା ଆଦି ଏସବୁ କିଛି ଉପଭୋଗ ପାଇଁ ଏମାନେ ଚାଲିଲେ, ସେଇ ଜାଗାରେ ସିନେମା ଦେଖା ଏବଂ ଆହାର ଆଦି ଗ୍ରହଣ ଏସବୁ କିଛି ଚାଲିଛି, ଅନେକ ସମୟ ଏଇ ଜାଗାରେ ଅତିକ୍ରାନ୍ତ ହେଲା ପରେ ତାପରେ ମନ ପୁଣି କହିଦଉଛି ଏତେ ସମୟ କଣ ଦେଖୁଛି, ଚାଲ ଚାଲ ସେ ଅଫିସ କାମ ବାକି ଅଛି, ତ କେତେବେଳେ ଦୁଷ୍ଟ ମନ ନା କେତେବେଳେ କେତେବେଳେ ଏମିତି ଆମକୁ ଭୁଲେଇ ଦଉଛି ଯେ ପ୍ରକୃତ ମୋ ମନ ଯାହା କହୁଛି ଏଇଟା ଠିକ, ତେଣୁ ମନ ଏଇଟା ଯାହା କହୁଛି ଠିକ, ତ ଏଇ ପ୍ରକାର କେତେବେଳେ ମନ ଆମର ମିତ୍ରତା କାମ କରୁଛି, ଯାହାଫଳରେ ଆମେ ମନଟାକୁ ଆମେ ଭାବୁଛୁ କଣ ନା ତୋର ମନ ତୋର ଗୁରୁ, ଆମେ ଗୁରୁ ବୋଲି ବିଚାର କରୁଛୁ, ତ ଏଇ ପ୍ରକାରେ ଇଏ ବର୍ତ୍ତମାନ ହେଇଯାଇଛି କଣ ନା ଅଫିସରେ କାମ କରିବା ଅବସ୍ଥାରେ ଏ ଜିଦ ଆସିଯାଇଛି, ବା ଏସବୁ ଅଫିସ ପତ୍ର ସବୁ ଗୋଟା ଗୋଟି କଲା ପରେ ଆମେ ସବୁ ସେ କଳି ପୁଣି ପ୍ରଲୋଭନ ଦେଖାଉଛି, ଯେ ଏତେ ସମୟ ତ ଟିଭି ଫିଭି ଦେଖି କେତେ ବୋର୍ ହେଇକି ଆସିଛି, ତେଣୁ ତାକୁ ଆପାତ ଟିକେ ଶାନ୍ତି ଦେବା ପାଇଁ କି ତାକୁ ମଦ ବୋତଲ ହଁ ସେଇ ପ୍ରକାର ତାକୁ ଦଉଛନ୍ତି, ଯେ ଏଇଟା କଲା ପଡ଼ିଲେ ତ ଯେତେ ପରିଶ୍ରମ ତଥା ନିଦ ଆସିଗଲା, ଯେତେ ପରିଶ୍ରମ ଯେତେ ଚିନ୍ତା ଏସବୁରୁ ଆମକୁ ଛୁଟକାରି ମିଳିଯିବ, ତେଣୁ ଏଇ ପ୍ରକାର ଚିନ୍ତା କରି ଇଏ ମେଡିସିନ କଳି ବୁଦ୍ଧିରେ ମନ ଦଉଛି ଶରୀରକୁ ଏବଂ ଶରୀର ପକେଇଲେ, ତ ଶରୀର ଯଦିଓ ଖାଇଲେ ବି ଚଢ଼ନ୍ତା କିନ୍ତୁ ମନ ଯଦି ଖାଇଦେବ ତାହେଲେ ସେ କିନ୍ତୁ ସମ୍ପୂର୍ଣ୍ଣ ବିଗିଡ଼ାଇବ, ତ ଏଇ ପ୍ରକାରେ ଏମାନେ ପିଆ ପିଇ କରି ଆସୁଛନ୍ତି, ଘରେ ଆସି ବିଶ୍ରାମ ଘରେ ଆସି ଖିଆପିଆ କରି ତାଙ୍କୁ ବିଶ୍ରାମ ନେଉଛନ୍ତି, ବିଶ୍ରାମ ନେବା ଅବସ୍ଥାରେ ପୁଣି ଟିଭି ଟିଭି ଦେଖା ଆରମ୍ଭ ହେଇଯାଇଛି, ହଁ ମାନେ ରାତି ସାରା ଦିନ କାମ କଲା ପରେ ରାତିରେ ଆସି ଟିଭି, ମାନେ ସଂସାର ଲୋକର ଯୋଉ ପ୍ରକାର ନୀତି, ତ ଇତି ଅବସରରେ କଣ ହେଇଛି ନା ଜଣେ ଭକ୍ତ ସେ ହରିନାମ ପ୍ରଚାର ପାଇଁକି ସେ ଆସି ପହଞ୍ଚି ଯାଇଛନ୍ତି, ତ ଯେହେତୁ ଇଏ ଆମର ଶରୀର ସ୍ୱାଭାବିକ ଭକ୍ତିଶୀଳ ବା ଭକ୍ତି ପରାୟଣ, ତେଣୁ ଇଏ ତାଙ୍କୁ ଗୀତା ବିଷୟରେ ପ୍ରବଚନ କରୁଛନ୍ତି, ଯେ ଗୀତା ଏମିତି ବିଷୟବସ୍ତୁ ଆପଣ ଏ ଗୀତା ଅଧ୍ୟୟନ କରନ୍ତୁ ବା ଗୀତା ଦେଖନ୍ତୁ, ତେଣୁ ମନ ଯେହେତୁ ଆମର ଦୁଷ୍ଟ ସେ କଳି ବୁଦ୍ଧିରେ ପରିଚାଳିତ ହେଉଛି, ତେଣୁ କଳି ଯେତେବେଳେ ତାକୁ ନିର୍ଦ୍ଦେଶ ହେଉଛି ଆରେ ସେ ଗୀତା ଫିତା କଲେ କିନ୍ତୁ ସବୁ ଯିବ, ତେଣୁ ଏ ଗୀତା ତାକୁ ଯେତେ ସମ୍ଭବ ତା ପାଖରୁ ଗୀତା ନେଇ ନା ତାକୁ ଦେଇଦିଏ, ଏଇ ପ୍ରକାର ମନ ବାରମ୍ବାର ବାରମ୍ବାର ଗୀତା ଫେରି ଦଉଛି, କିନ୍ତୁ ଶରୀର କଣ ଚିନ୍ତା କରୁଛି କୃଷ୍ଣ ଆପାତ ଭକ୍ତ ଜଣେ ଆସିଛନ୍ତି ନେଇକି ରଖିବି, ସେଇଭଳି ଗଲା ପରେ ତ ମନର କଥା ନ ମାନି ଶରୀର ଏ ଗୀତା ଗ୍ରହଣ କରିଦେଉଛି। ସେଇ ଗୀତା ଗ୍ରହଣ କଲା ପରେ ଇଏ ନେଇଯାଉଛନ୍ତି, ତ ମନ ଯାଇ କଳି ପାଖରେ ପହଞ୍ଚି ଚିନ୍ତା କରୁଛି, ଆରେ ଏ ଗୀତା ଫିତା ପଢି ଯେ ପଢା ଆରମ୍ଭ କଲି ଇଏ କଣ ହବ, ତୋରେ କାମ କର, ଆରେ ତୁ ତ ନିଜେ ଅଛୁ, ମନ ହଉଛି ସବୁକିଛି, ଯେତେବେଳେ ସେ ଗୀତା ପଢିବ ତୁ ତାକୁ ବନ୍ଦ କରି ବସିଥିବୁ, ନହେଲେ ଯେତେବେଳେ ଗୀତା ପଢିବ ତା କଣ କରିବ ନା ନିଜ ଆଳସୀ ଆଳସ୍ୟତା ଦେଇଦେବୁ। ଏଇ ବେଳେ ବାରମ୍ବାର ମନ କଣ କରିବ ନା ତାକୁ କେତେ ଦବ ନା, କାରଣ ଇଏ ଆମର ଦୁଷ୍ଟ ମନ। ତ ଏଇ ପ୍ରକାରେ ସେ
Mind is the friend of oneself, and mind is the enemy of one. So you have to train the mind. We have trained my mind for becoming my friend.
My
life is successful. If I train my mind to become my enemy, then my life is unsuccessful.
ମନ ହଉଛି ଆମର ମିତ୍ର ଏବଂ ମନ ହଉଛି ଆମର ଶତ୍ରୁ। ଯେତେବେଳେ ମନ ବୁଦ୍ଧି ବା ଆଧ୍ୟାତ୍ମିକ ଦିଗରେ ଯେତେବେଳେ ମନ ଯୁକ୍ତ ହେଇଥିବ ସେତେବେଳେ ସେ ଆମର ବନ୍ଧୁର କାମ କରିବ, ଏବଂ ଯେତେବେଳେ ଏ ବିଷୟରେ ଯେତେବେଳେ ସେ ଯୁକ୍ତ ହବ ସେତେବେଳେ ଆମର ଦୁଃଖର କାରଣ ହବ। ତ ଏଇ ପ୍ରକାର ଅବସ୍ଥାରେ ଯେତେବେଳେ ପୁନରାୟ ଭକ୍ତ ଯେତେବେଳେ ଗୀତା ଦେଇଛନ୍ତି ସିଏ ବାରମ୍ବାର ଆସିବେ ଏବଂ ଆସିକି ଦେଖାଉଛନ୍ତି ଯେ ଏମିତି କେତେ କଣ ଗୀତା ପଢିଲେନି ନା, ମୁଁ ପଢୁଛି କିନ୍ତୁ ମୋର ମନ ତ କେତେବେଳେ ଲାଗୁନି ଗୀତା ପଢିବାରେ, ମୁଁ କଣ କରିବି। ତେଣୁ ସେତେବେଳେ ସେ କହୁଛନ୍ତି କଣ ଯେ ଗୀତା ଏ ପଢିବାରେ ମନ ଲାଗିବ ଯଦି ତୁମେ ଭଗବାନଙ୍କର ଗୋଟେ ଆଲେଖ୍ୟ ରଖିବ ସାମ୍ନାରେ ଏବଂ ଗୁରୁଙ୍କର ଗୋଟେ ଆଲେଖ୍ୟ ରଖିବ, ସେଇଟାକୁ ଦେଖି ଏ ଗୀତା ପଢିବ ପ୍ରଣାମାଦି କରିବ ଏବଂ ମନକୁ ଶାସନ କରିବା ବା ମନକୁ ନିୟନ୍ତ୍ରଣ କରିବାର ଇଏ ମାର୍ଗ ଜପମାଳା, ତୁମେ ଗୋଟେ ଜପମାଳା ରଖ, ଜପମାଳା ଗ୍ରହଣ କର। ତେଣେ ମନ ଏ କଳି ବୁଦ୍ଧିରେ ଯେହେତୁ ପରିଚାଳିତ ତେଣୁ ସିଏ କେତେବେଳେ ବି ରାଜି ହଉନି ନେବା ପାଇଁ, କିନ୍ତୁ କଣ କରିବ ଶରୀର ଯେହେତୁ ନେଇସାରିଛି ତ ତାପରେ ଶରୀର ନେଲା ପରେ ଭକ୍ତଙ୍କର କହିବା ମୁତାବକ ସେ ସବୁଦିନ ପ୍ରତ୍ୟେକ ଗୋଟିଏ ମାଳା ଦୁଇ ମାଳା ଚାରି ମାଳା ଏମିତି ଜପ ଚାଲିଛି, କିନ୍ତୁ ଯେହେତୁ ଇଏ ନୂଆ ନୂଆ ଜପ, ନୂଆ ଜପ କଣ ପୁରୁଣା ଜପ ବି, ତେଣୁ ଏଇ ଜପରେ ଏଇ ପ୍ରକାର ନିଦ ଆସିବା ତ ଆମର ସ୍ୱାଭାବିକ, ଆମର ଏଟା ପ୍ରାକ୍ଟିକାଲ ଏକ୍ସପିରିଏନ୍ସ, ମୁଁ ଜାଣିନି କାହାର ହେଇନଥିବ, ମୋର ଏଟା ପ୍ରାକ୍ଟିକାଲ ଏକ୍ସପିରିଏନ୍ସ। ତ ଏଇ ଅବସ୍ଥାରେ ଇଏ କଳି ମନ ବୁଦ୍ଧିରେ ପଡ଼ିଯିବା ସେ ଜପମାଳା ଦେଇଥା ଏଟା ବି ଶୋଇଥା। ତ ଏଇ ପ୍ରକାରେ ଇଏ ଜପମାଳା କେତେବେଳେ କେତେବେଳେ ଆସୁଛି କେତେବେଳେ କେତେବେଳେ ସିଏ, କିନ୍ତୁ ତା ପାଖରୁ ଯେଉଁ ଜପମାଳାଟା ନେଇଦବା ସମ୍ପୂର୍ଣ୍ଣ ଏମାନେ ଆଉ ସେଟା ପାରି ଉଠିନାହାନ୍ତି, ସେଥିପାଇଁ ଚିନ୍ତା କରିଛନ୍ତି କଣ ଠିକ ଅଛି ଯେ ମାୟାର ନିଦ୍ରାରେ କତ ନିଦ୍ରା ଯା ମହାପ୍ରଭୁ କହୁଛନ୍ତି ନା, ଇଏ ମାୟା ନିଦ୍ରାରେ ତାକୁ ଏମିତି ସ୍ୱୟନ କରିଦେଉଛନ୍ତି। ତେଣୁ ଏମାନେ ଚିନ୍ତା କରୁଛନ୍ତି କଣ ଯେ ଆମେ ସକ୍ସେସ ହେଇଯାଇଛୁ, କାହିଁକି ନା ଇଏ ଆମ ବୁଦ୍ଧିରେ ନ ପଡି ଜପମାଳା ନେଇଛି, ଜପମାଳା ନେଲେ କଣ ହବ, ଟଙ୍କା ହେଇକି ଅଛି ଜପମାଳା ଆଉ ଏଠିକି ଆସୁନି ହରେ କୃଷ୍ଣ। ତେଣୁ ଏଇ ପ୍ରକାର ହେଇଯାଇଛି, ତ ଇଏ ସ୍ୱୟନ ଅବତାର ଅଛନ୍ତି, ନିଧି ପଡ଼ିଛନ୍ତି, ଭକ୍ତ ଆସିକି ପୁଣି ତାକୁ ଦେଖୁଛନ୍ତି, କାରଣ ଭକ୍ତ ଯେହେତୁ ଜପମାଳା ଦେଇଛନ୍ତି ସେଥିରେ ଦେଖୁଛନ୍ତି। ତ ଏଇ ଭକ୍ତଙ୍କର ଆସିବା ଦେଖିକି ଏ ମନ ଆଉ କଳି ସେମାନେ କେତେବେଳେ ସହ୍ୟ କରିପାରୁନାହାନ୍ତି, ଇଏ ଆସିଲାଣି ପୁଣି ଆଉ ଗୋଟେ କିଛି ମନ୍ତ୍ର ଦେବ, ଗୋଟେ ପରେ ଗୋଟେ ଗୋଟେ ପରେ ଗୋଟେ ଦେଇଚାଲିଛି। ତେଣୁ ଯେତେବେଳେ ଭକ୍ତ ପଚାରୁଛନ୍ତି ଯେ ଗୀତା ପଢା କେମିତି ଚାଲିଛି ଏବଂ ଜପମାଳା ଇଏ କେମିତି ଚାଲିଛି, ନା ଜପ ଯେତେ କରୁଛି ସେତେ ସାରା ଜଗତର ଚିନ୍ତା ଆସି ମୋତେ ପଶୁଛି ଏବଂ ମୋତେ ଏମିତି ବିଗିଡ଼େଇ ଦେଉଛି, କେତେବେଳେ କେତେବେଳେ ନିଦ କରିଦେଉଛି, କେତେବେଳେ ବିଷୟ ଚିନ୍ତାରେ କରୁଛି ଏବଂ ମୋ ମନଟା ଠିକ ରହୁନି, ମୋ ମନ କେତେବେଳେ ମୋ ନିୟନ୍ତ୍ରଣ ରହୁନି, ମୁଁ କିନ୍ତୁ ଜପ କରୁଛି। ତ ସେତେବେଳେ ସେ ଭକ୍ତ ବୁଝାଉଛନ୍ତି ଯେ ଦେଖ ତମେ ତମେ ଜପ କଲେ କିଛି ହେବା, ତମେ ମନକୁ ଗୋଟେ ଜପମାଳା ଦିଅ, ତମ ମନକୁ ମାଳା ଦିଅ, ତ ମନ କିନ୍ତୁ ନେବା ପାଇଁ ରାଜି ନୁହଁ, ନା ନା ମୁଁ ସେ କଦାପି ନେଇପାରିବିନି କଦାପି ନେଇପାରିବିନି, ଜୋର ଜବରଦସ୍ତ ବ୍ୟକ୍ତି ଶାସନ କରିକି ମନକୁ ଜପମାଳା ଦେଇଛି, ଅର୍ଥାତ୍ ଆମେ ନିଜେ ମନକୁ ଶାସନ କରିକି ତାକୁ ଜପମାଳା ଧରିବାର ଅଛି। ତ ଏଇ ପ୍ରକାର ମନ କଣ କରୁଛି, ମନକୁ ସାଥିରେ ନେଇକି ବସେଇକି ଜପ କରିବା ତ ମନ ତ ଯେହେତୁ ଚାହୁଁନି ଏ ନାନା ପ୍ରକାର ଚିତ୍କାର କରିକି ଯୋଉ ବେଳେ ଆମେ ଜପ କରିବୁ ମନ ଚାହୁଁନି, ତ ଏବେ କିଛି ନାହିଁ। ଏଇ ଜପ କଲା ପରେ ଶରୀର ବସିବ, କାରଣ ଶରୀର ଯେହେତୁ ଆଗରୁ ଟିକେ ସାଧନ ହେଇଛି, କିନ୍ତୁ ମନ କଣ କରୁଛି ନା ଶରୀର ଜପ କରିବା ଅବସ୍ଥାରେ ମନ କିନ୍ତୁ ଚାଲିଲାନି, ବିଭିନ୍ନ ଗୀତ ସ୍ୱରରେ ତାଳ ଦବା, ଏବଂ ଯେହେତୁ କଳିର ସେ ଚାଲା କେତେବେଳେ ତାକୁ ନିଦ ଆସୁଛି, କେତେବେଳେ କଳି ପ୍ରଲୋଭନ କରୁଛି। ତୁ ବି କଣ ଏଟା ଧରି ବସି ଶରୀର ଜପ କରି ଚାଲିଛି, ଯେ ତାକୁ ବୁଝା। ସେ କଳି କହୁଛନ୍ତି କଣ ଯେ ମୋ ଶରୀରକୁ ବୁଝା, ଆଉ ତୁ ବାହାର ଜଗତକୁ ଟିକେ ଦେଖେ, ସେଇ ଜପ ମା ଧରି ଏଇ ବୟସରେ ବସିଲେ କଣ ହବ। ଏଇ ବେକାରେ ନାନା ପ୍ରକାର ତାକୁ ଯେତେବେଳେ ପ୍ରଲୋଭନ ଦେଉଛନ୍ତି, ସେତେବେଳେ ମନ କଣ କରୁଛି ନା ସେଠୁ ଉଠି ପଳେଇ ଯାଉଛି। ଯେତେବେଳେ ମନ ପଳେଇ ଯାଉଛି, ଯେହେତୁ ଭକ୍ତ ଭକ୍ତ ସମୟରେ ବସିଛି, ସେ କଣ କରୁଛନ୍ତି ଜବରଦସ୍ତ ଭକ୍ତ ଏ ତୁ କେତେବେଳେ ଆଜି ଉଠିଛ ନାହିଁ, ଏଇ ବେକାରେ ନୂଆ ପ୍ରକାର କହିବି ତାକୁ ବସେଇ ରଖିଛନ୍ତି। ବସେଇ ରଖିବା ଅବସ୍ଥାରେ କହି କିନ୍ତୁ ବାରମ୍ବାର ପ୍ରଲୋଭନ ଦେଖୁଛି ବିଭିନ୍ନ ଦ୍ୱାରା, ଯେତେବେଳେ ମୋବାଇଲ ଆଦି ବାଜିବା ଇତ୍ୟାଦି ଇତ୍ୟାଦି ଆମ ଯୋଉଟା ପରେ। ତେଣୁ ଏଇ ପ୍ରକାର ଅବସ୍ଥାରେ ଇଏ ଚାଲିଛି, ଜପ ଚାଲିଛି, ଏଣେ କଳି ତାକୁ ବିଭିନ୍ନ ପ୍ରଲୋଭନ ଦେଖେଇ ଚାଲିଛି। ତେଣୁ ତୁ ଗୋଟେ କାମ କରେ, ଜପମାଳଟା ଧରିଲେ ସିନା ତୋର କାମ, ତୁ ଜପମାଳଟା ରଖିଦେଇ ପଡିଆ। ଏଇ ପ୍ରକାର ଯେତେବେଳେ କରୁଛନ୍ତି ସେତେବେଳେ ଏଇ ମ୍ୟୁଜିକ ସେ ଆରମ୍ଭ କରିଦେଇଛି ଯେ ଏଇ ସିନେମାର ଏଇ ପ୍ରକାର ଗୀତ, ତେଣୁ ମନ ଏପଟ ତ ସଜ ଅଛି, ତୁ ସେପଟ ଛାଡ ଚାଲ ଦେଖି କଣ ହୁଏ। ଏଇ ପ୍ରକାରେ ସେ କଣ କରିଛି ନା ବିଭିନ୍ନ ଏ ଚଳଚ୍ଚିତ୍ର ଗୀତରେ ଏତେ ମଜା ହେଇଛି ଆଜିକାଲି ଡିଜେରେ, ସେଇଟା ଦର୍ଶନ କଲା ପରେ ଏ ଶରୀର ଶରୀର ଇଏ ଚାଲିଛି, ଜପମା ଘରେ ଯିବା ପାଇଁ ନାଚ ଚାଲିଛି। ଆରେ ତୁ ଏଠି କାହିଁ ଆସୁ, ତୁ ଜପମାଳ ଧାରଣ କରିଛୁ, ତତେ ଭକ୍ତ ଜପମାଳ ଦେଇଛନ୍ତି, ଭକ୍ତ ଜପମାଳ ଏଇଟା ବର୍ତ୍ତମାନ ସମୟଟା କଣ ଦେଖିବା ପାଇଁ ପଡିବ। ଏଇଟା ବର୍ତ୍ତମାନ ଯଦି ମୋ ନାଚିବି କେତେବେଳେ ବୁଢା ବୟସରେ ନାଚିବି, ତତେ ଯଦି ଏଠି ଭଲ ଲାଗୁଛି ତୁ ଗୋଟେ କାମ କର, ଯୋଉଟା କହୁଛୁ ସେଇଟା ନିଜେ ଶୁଣିକି ଜପ କରିବୁ। ଯଦି ନିଜେ ଯଦି ଶୁଣିବୁ ତାହେଲେ ଆସିକି ତତେ କଳି ଆକ୍ରମଣ କରେ ନା, କିଛି ଅସୁବିଧା ନାହିଁ। ତ ବର୍ତ୍ତମାନ ମନ ମୁହଁ ଯାହା କହୁଛି ମନ ସେଇଟା ଶୁଣିକି ଜପ କରିବା ଆରମ୍ଭ କରିଚାଲିଛି। ତ ବର୍ତ୍ତମାନ ଏ ମନ ଯେହେତୁ ମନ ଜପମାଳ ନେଇଛି, ତେଣୁ ଶରୀର ଚିନ୍ତା କରୁଛି କଣ ଯେ ମୋର ତ ବର୍ତ୍ତମାନ ଡ୍ୟୁଟି ହେଲାନି, ମୁଁ କଣ କରିବି ଏତେ ସେଟା କରିବି। ଶରୀର ପଡିଯିବା ଅବସ୍ଥାରେ ବି ମନ କିନ୍ତୁ ଛାଡ଼ୁନି, ମନ ଜପମାଳ ନେଇଛି, ବର୍ତ୍ତମାନ ମନ ଜପମାଳ ନେଇଛି, ମନ ଜପମାଳ ନେଲା ପରେ ଶରୀର ଚିନ୍ତା କରୁଛି କଣ ଯେ ଆଜି ଏଇ ଯାହା କାମ ଦାମ ଯାହା ବି କିଛି କରିଛି କେବଳ ଏଇଟା ମୋ ଚିନ୍ତା ମାଧବତ ପ୍ରାଣ, ଅର୍ଥାତ୍ ମୋତେ ପ୍ରଥମେ ଚିତ୍ତଟା ସମର୍ପଣ କରିବା ଦ୍ୱାରା ଇଏ ସେଇ ଅବସ୍ଥା ପ୍ରାପ୍ତ ହେଇଛନ୍ତି। ଅର୍ଥାତ୍ ମନ ମନେ ସେ ଭଗବାନଙ୍କ ନାମ କରିଚାଲିଛନ୍ତି, ଶରୀର ବିଭିନ୍ନ କାମ କରିଚାଲିଛି, ଏଣେ କଳି ମହାରାଜ ସିଏ ଆସି ନାନା ପ୍ରକାର ପ୍ରଲୋଭନ ଦେଖାଉଛନ୍ତି। ତ କିନ୍ତୁ ଇଏ ତ ବର୍ତ୍ତମାନ କଳି ତାକୁ କିଛି କରିପାରିବେ ନା, କାହିଁକି ନା ମନ ବର୍ତ୍ତମାନ ଜପମାଳ ହେଇଚାଲିଛି। ତେଣୁ ଇଏ ବର୍ତ୍ତମାନ କଳି ଚିନ୍ତା କଲା କଣ ଏ ମନକୁ ଆଉ ହବ ନା, ବର୍ତ୍ତମାନ ଶରୀରକୁ ଯଦି କିଛି କରିହବ ଏ ଶରୀରଟା କେମିତି ଆସକ୍ତ ହବ, ତେଣୁ ଶରୀରକୁ ଦେଖ ଯଦି କିଛି ବୋତଲ ଟିକେ ନେ, ତାପରେ କିଛି ଦର୍ଶନ ଦେଖ ଚାଲ, ତ ଶରୀର ଯେତେବେଳେ ଗ୍ରହଣ କରନି ତ ମନ ତାକୁ କେତେବେଳେ ସହଜ କରୁନି ଶରୀରକୁ, ସେଥିପାଇଁ ଇଏ ଗ୍ରହଣ କରୁନି। ଇଏ ସବୁବେଳେ ମନକୁ ପଚାରୁଛି ଯେ ଗ୍ରହଣ କରିବି କି, ସେତେବେଳେ ମନ ଶାସନ କରିବାରେ ଆରମ୍ଭ କରିଛି। ତ ଇଏ କିନ୍ତୁ ଆମର ଉନ୍ନତ ଅବସ୍ଥା, ଏଇ ଅବସ୍ଥା ନୁହଁ, ଆମକୁ ଦେଖତେ ଭଲ ଲାଗିବ, ଆମେ ତ ଶରୀର ଅଧୀନରେ ଅର୍ଥାତ ଇନ୍ଦ୍ରିୟ ଅଧୀନରେ ଏ ଅବସ୍ଥା ପ୍ରାପ୍ତ ହବ, ଦିନଟା ଦିନେ ନିଶ୍ଚୟ ହବ, ଭଗବାନ ନିଶ୍ଚୟ ପ୍ରାର୍ଥନା କରିବେ। ତ ଏଇ ଅବସ୍ଥାରେ ମନ କଣ କରିଛି ନା ଶରୀରକୁ ଚିନ୍ତା କରିଛି କଣ ଯେ ଆଜି ସିନେମା ଦିଆ ପରିବର୍ତ୍ତେ ଚଲ ମନ୍ଦିର ଟିକେ ବୁଲି ଆସ। ଏଇ ପ୍ରକାରେ କାମ ଦାମ ସରିଲା ପରେ ଯୋଉ ସନ୍ଧ୍ୟାରେ ବସି ଟିଭି ଦେଖୁଥିଲା ସିଏ ବର୍ତ୍ତମାନ ଜପ କରିବା ଏବଂ ଭଗବାନଙ୍କର ମନ୍ଦିର ଆଦି ଏ ଗମନରେ ସେ ଏଇ ସମୟଟାକୁ ନିଜ କରିଚାଲିଛନ୍ତି। ତେଣୁ ବର୍ତ୍ତମାନ ଆମର ଏଠି ଯିଏକି ଜପ ଯେତେବେଳେ ପ୍ରଗାଢ ହେଇଯିବ, ଜପ ଯେତେବେଳେ ଏକାନ୍ତ ଆସିଯିବ, ଏକାନ୍ତ ହେଇଯିବ, ସେତେବେଳେ କଣ ହେଇଥିବେ ନା ଭଗବାନ ସ୍ୱୟଂ ତା ପାଖରେ ପ୍ରକାଶ ହଉଛନ୍ତି, ଭଗବାନ ସ୍ୱୟଂ ପ୍ରକାଶ ହୁଏ। ତ ଭଗବାନଙ୍କର ସେଇ ଶବ୍ଦ, ଭଗବାନଙ୍କର ଯେଉଁ ପାଦର ଯେଉଁ ଘୁଙ୍ଗୁର ଶବ୍ଦ, ନର୍ତ୍ତନ ଶବ୍ଦ, ବାଁସୁରୀ ଶବ୍ଦ, ଏ ଯେଉଁ ଦିବ୍ୟ ଶବ୍ଦ, ଇଏ ମନ ପ୍ରଥମେ ୟାକୁ ଶୁଣିପାରୁଛି। ତ ମନ ଶୁଣିଲା ପରେ ସେଠି ମନ ଶରୀରକୁ ନେଇକି ଯାଉଛି, ଯିଏ ଶବ୍ଦ କୋଉଠୁ ଆସୁଛି। ତେଣୁ ଏଇ ଅବସ୍ଥାରେ ଭଗବାନ ଯେତେବେଳେ ଆମର ଶରୀର ମନ ଭଗବତ ଚିନ୍ତାରେ ରହିଯିବ, ସେତେବେଳେ ଭଗବାନ ଆସି ସ୍ୱୟଂ ଆମ ପାଖରେ ନିଜର ସ୍ୱରୂପରେ ପ୍ରକାଶ ହେଇଯିବେ। ତେଣୁ ବର୍ତ୍ତମାନ ଭଗବାନ ଆସି ଉପସ୍ଥିତ। ହରେ କୃଷ୍ଣ। କୋଉ ଅବସ୍ଥାରେ ଆମର ମନ ଆସି ପହଞ୍ଚିବ, କେବେ ହବ? ସେତେବେଳେ ବର୍ତ୍ତମାନ ଶରୀର ଯୋଉ ମନ ନେଇଯାଉଥିଲା ସିନେମା ହଲ, ଯୋଉ ମନ ନେଇଯାଉଥିଲା ମଦ ବୋତଲ ନେଇ, ସେଇ ମନ ବର୍ତ୍ତମାନ ସେ ଭଗବାନଙ୍କ ପାଖକୁ ନେଇକି ଶରୀରକୁ ପହଞ୍ଚଉଛି ଏବଂ ଭଗବାନଙ୍କ ପ୍ରଣାମ ସ୍ତୁତି ଆଦି ସେ ନିବେଦନ କରି ଚାଲିଛନ୍ତି। ଯେତେବେଳେ ଭକ୍ତ ଭଗବାନଙ୍କର ଏକାନ୍ତ ହେଇଯାନ୍ତି, ଅର୍ଥାତ ଭକ୍ତର ଅନ୍ୟ କିଛି ବାସନା ନଥାଏ, କେବଳ ଭଗବାନଙ୍କର ନାମ, ଭଗବାନଙ୍କ ଲୀଳା ପ୍ରତି ଆସକ୍ତ ଥାଏ, ସେତେବେଳେ ଭଗବାନ ତାକୁ କଳେଇ ନିଅନ୍ତି, ହାତ ପସାରି ତା ହାତ ଧରି ତାକୁ ଏଇ ଜଗତରେ ଉଦ୍ଧାର କରିବେ ଏବଂ ତାକୁ ସ୍ୱୟଂ କରାଗତ କରିନେବେ। ଯେତେବେଳେ ଏକାନ୍ତ ଭାବରେ ମାନେ ଭକ୍ତ ଭକ୍ତି ଜୀବନରେ ନିବିଡ଼ ହେଇଥାଏ। ଭଗବାନ ଦି ଜାଗା ଶରୀର ପ୍ରଥମ ଶରୀର କହିଲେ ନା, ଶୁଭ ଶରୀର ଏବଂ ସୁକୁମ ଶରୀର, ଏ ଦୁଇ ଚାରି ଭଗବାନ ସମସ୍ତଙ୍କୁ ଏବେ ଉଦ୍ଧାର କରିଦେଉଛନ୍ତି।
ତାହେଲେ ଏଇଠୁ ବୁଝିପାରିଲେ ଆମର କେତେଟା ମନ ଅଛି। ଶରୀର ଆକ୍ଚୁଆଲି ଆମ ସମସ୍ତଙ୍କ ଭିତରେ ମନ, ଦୁଇ ମନର ସଂକଳ୍ପ ବିକଳ୍ପ ଦୁଇ ପ୍ରକାର କାର୍ଯ୍ୟ ହେଉଛି, ଅନ୍ତର୍ମନ ଆଉ ବହିର୍ମନ। ବହିର୍ମନ ସବୁବେଳେ ଆମକୁ ଗଲତ ରାସ୍ତା ନଉଛି, ବେଳେବେଳେ ଆମେ ଜାଣୁଛନ୍ତି ଆମେ ଅନ୍ତର ଗୋଟେ ଅନ୍ତର୍ମନ ଚାହୁଁଛି ନା ମୁଁ ଏଇଟା କରିବିନି, ଭଲ କାମ କରିବି, ଜପ କରିବି, ମଙ୍ଗଳାରତି ଆସିବି, କିନ୍ତୁ ବହିର୍ମନ ଆମକୁ କ'ଣ କରୁଛି ନା ନା ତ ଏସବୁ କାହିଁ କରି ଆମକୁ ସବୁବେଳେ ଦୂରେଇ ନେଉଛି। ସେଥିପାଇଁ ଆମ ମନ କେତେ ସୁନ୍ଦର ଜୀବନ, କେତେ ମାୟାର ବସିବୁ ତ କି ଅନାଧିକାର, କିନ୍ତୁ ଭଗବାନଙ୍କ ପାଖକୁ ପଳାଇବାରେ କେତେ ପରମ, ନିଜ ଘରକୁ ପଳାଇବାର ଅଛି, ତେଣୁ ମନକୁ ଟିକେ ନିଜ ଭାଙ୍ଗିରେ ନେବା ପାଇଁ ପଡ଼ିବ, ବହୁତ କଷ୍ଟ, ଏତେ ସହଜ ନୁହେଁ, ପୁଣି ବହୁତ ସହଜ ନୁହେଁ। ତେଣୁକରି ଟିକେ ସମସ୍ତଙ୍କୁ ମନଟାକୁ ଏଇଥିରେ ଲଗେଇବା ପାଇଁ ପଡ଼ିବ। ହରେ କୃଷ୍ଣ।
କୋଶ୍ଚିନ୍, ଆଜି ଆମେ ଏଠି କ'ଣ ଶିଖିଲୁ, ଗୋଟିଏ ଗୋଟିଏ ପଏଣ୍ଟ ସମସ୍ତେ ଜଣେ ଜଣେ କହି ଆସିବେ, ଯିଏ ଯୋଉ ପଏଣ୍ଟଟା କହିବେ ସେଟା ପୁନରାବୃତ୍ତି ହବ ନା, ଠିକ ଅଛି? ସାମ୍ନାରୁ
ତାହେଲେ ଆମେ ସଂକଳ୍ପ ନବା ପାଇଁ ପଡିବ, ମନରେ ଦୃଢ ସଂକଳ୍ପ ନବା ପାଇଁ ପଡିବ, ମୁଁ କଳି ଆଉ ଏଇ ଅସଂଯତ ମନର ଦ୍ଵାରା ପରିଚାଳିତ ହେବି, ବୁଝିପାରିଲେ? ଦୃଢ ସଂକଳ୍ପ ନବା ପାଇଁ ପଡିବ ନିଜକୁ।
ଭଗବାନଙ୍କ ସେବାରେ ଆସିଛନ୍ତି, ମନ କୌଣସି ପ୍ରକାର କଣ୍ଟ୍ରୋଲ ଜପମାଳା ଦେବେ, ମାନେ ମନକୁ ଜପମାଳା ଧରିବାର ଅଛି, ନିଜେ ଜପମାଳା ନକଲେ ଚଳିବ।
ପ୍ରଥମେ ମହାପ୍ରଭୁଙ୍କର ଆମ ପ୍ରତି ଯେଉଁ ଉପଦେଶ ଜାଗୋ, ଅର୍ଥାତ୍ ଆମେ ସମସ୍ତେ ଏ ମାୟାର କୋଳରେ ଶୋଇଛୁ, ଯେ ଶୋଇଥାଉ ବା ଯେ ବସିଥାଉ ଯେ ବୁଲିଥାଉ ସମସ୍ତେ ଆମେ ସାହିତ୍ୟ ଅବସ୍ଥାରେ ଅଛୁ, ଯେପର୍ଯ୍ୟନ୍ତ ଆମେ ଭଗବାନଙ୍କର ଶିକ୍ଷା ବା ଭଗବାନଙ୍କ ନାମ ଗ୍ରହଣ କରିନୁ। ତେବେ ମାୟା ପ୍ରତ୍ୟେକଙ୍କୁ ଏ ମାୟା କ'ଣ କରୁଛି ନା ବିଭିନ୍ନ କାର୍ଯ୍ୟରେ ନିଯୋଗ କରୁଛି, ଯାହାଫଳରେ ଆମେ ଏତେ ବ୍ୟତିବ୍ୟସ୍ତ ହେଉଛୁ, ଚିନ୍ତା କରୁଛୁ କ'ଣ ଏ ମାୟା ଛାଡ଼ିକି ଆମେ ଯାଇପାରୁନୁ। କିନ୍ତୁ ମାୟାକୁ ଛାଡ଼ିବାର ଉପାୟ ହେଉଛି କ'ଣ, ହରିନାମ ଏନେଛି ଔଷଧି। ହଁ, ଯେ ମାୟା ରୋଗ ସମସ୍ତଙ୍କୁ ଆମର ଆକ୍ରମଣ କରିଛି, ତାକୁ ନିରାମୟ ଉପାୟ ହେଉଛି କ'ଣ ନା ଏ ହରିନାମ ଗ୍ରହଣ। ଯଦି ଆମେ ଜପ ଯଦି କରିବୁ, ହରିନାମ ଯଦି କରିବୁ, ହରିନାମ ଯଦି ବ୍ରତି ହବୁ, ତାହେଲେ ମାୟା ଆମର କିଛି କରିପାରିବ ନା। ଠିକ ଅଛି, ଇଏ ଭକ୍ତିବିନୋଦ ଠାକୁରଙ୍କର ସାବଧାନ। ତାପରେ ଏ ମୁଁ ଏବଂ ମୋର ମନ ବିଷୟରେ ଯେତେବେଳେ ଆଲୋଚନା କରୁଥିଲୁ, ଯେ ମନ ବିଶେଷତଃ ପାଞ୍ଚଟା ଜ୍ଞାନେନ୍ଦ୍ରିୟକୁ ପ୍ରଥମେ ସେ କଣ୍ଟ୍ରୋଲ କରି ରଖିଥାଏ। ପାଞ୍ଚଟା ଜ୍ଞାନେନ୍ଦ୍ରିୟ ମାଧ୍ୟମରେ ମନ ଥାଏ, ପାଞ୍ଚଟା ଜ୍ଞାନେନ୍ଦ୍ରିୟ ସମସ୍ତେ ଯଦି ଜାଣିନଥାନ୍ତି ପୁଣି ରିମାଇଣ୍ଡ କରୁଛି, ଚକ୍ଷୁ, କର୍ଣ୍ଣ, ନାସିକା, ଜିହ୍ଵା ଏବଂ ସ୍ପର୍ଶ ଇନ୍ଦ୍ରିୟ ତ୍ୱକ୍, ଏଇ ପାଞ୍ଚଟା ହେଉଛି ଜ୍ଞାନେନ୍ଦ୍ରିୟ। ଇଏ ମନର ଇଏ ମୁଖ୍ୟ ସେନାପତି। ମନ ଯେଉଁ ବାହାରକୁ ଯାଉଛି ବା ଭିତରକୁ ଆସିବ, ଭଗବାନଙ୍କ ପାଖକୁ ଆସିବ ବା ଭଗବତ ବୈମୁଖ, ଇଏ ପାଞ୍ଚ ଜଣ ତାର ମୁଖ୍ୟ ସେନାପତି ହିସାବରେ କାମ କରୁଛନ୍ତି। ଆଉ ଏଇ ଶରୀରଟା ହେଉଛି ଜଡ଼ ଉପାଦାନରେ ତିଆରି, ପାଞ୍ଚଟା ଜଡ଼ ଉପାଦାନ ମାଟି, ପାଣି, ପବନ, ଆକାଶ, ଅଗ୍ନି। ମାଟି, ପାଣି, ପବନ, ଆକାଶ, ଅଗ୍ନି, ଅର୍ଥାତ୍ ଏଇ ଶରୀର ଏଇଠି ନଷ୍ଟ ହେଲା ପରେ ଏଇମାନଙ୍କ ସାଥିରେ ଯିବ। ଆଉ ତିନିଟା ଶରୀର, ଆଠଟା ଶରୀର ତିଆରି କରି ନା, ଆଉ ତିନିଟା ହେଉଛି ସୂକ୍ଷ୍ମ ଶରୀର, ଯେଉଁଟାକି ହେଉଛି ମନ, ବୁଦ୍ଧି, ଅହଂକାର। ଅହଂକାର ବି ଗୋଟେ ସୂକ୍ଷ୍ମ ଶରୀର ଅଛି। ତେଣୁ ଏ ଆଠଟା ଉପାଦାନରେ ଏ ଶରୀର ତିଆରି। ତାପରେ ଆଲୋଚନା କରିଥିଲୁ ଯେ ଗୋଟିଏ ଗୋଟିଏ ଇନ୍ଦ୍ରିୟ ଦ୍ୱାରା କେମିତି ସାଧାରଣ ଜୀବ ତାର ମୃତ୍ୟୁକୁ ବରି ନେଉଛି, ଆଦର କରି ନେଉଛି, ଆବରି ନେଉଛି। ଏକରେ ଚକ୍ଷୁ ଇନ୍ଦ୍ରିୟ ଦ୍ୱାରା କିଏ କୀଟ ପତଙ୍ଗ ମାନେ ଚକ୍ଷୁ ଇନ୍ଦ୍ରିୟକୁ ସଂଯମ କରିପାରନ୍ତି ନା, ନିଆଁରେ ଘାସ ଦିଅନ୍ତି ଚକ୍ଷୁ। କର୍ଣ୍ଣ, କର୍ଣ୍ଣ ଦ୍ୱାରା ହରିଣ। ନାସିକା ଶୁଙ୍ଘିବା, ୟା ଦ୍ୱାରା ମଧ୍ୟ ହରିଣ ଅଛି। ଏବଂ ଏ ଶୁଙ୍ଘିବାର ଆଉ ଗୋଟେ ଉଦାହରଣ ଦିଆଯାଉଛି ଭ୍ରମର, ଏଇ ଯେ ସେଣ୍ଟ ଫୁଲ ଗୋଟେ ଶୁଙ୍ଘିବା ଏବଂ ମହୁ ଚାଖିବା, ଇଏ ଭ୍ରମର କ'ଣ କରିବ ନା ସନ୍ଧ୍ୟା ପର୍ଯ୍ୟନ୍ତ ସେ ପଦ୍ମ ଭିତରେ ବସିବ, ତା ତେଲରେ ମୁଦିଲା ସେ ସେଇଟା ପ୍ରାଣଟା ଗଲା, ନିଶ୍ୱାସ ପ୍ରଶ୍ୱାସ ମନେ କରି ସେ କ'ଣ ହବ। ତ ଏଇ ପ୍ରକାରେ ଇଏ
ନାସିକା, ତାପରେ ଜିହ୍ୱା, ଜିହ୍ୱାର ଇନ୍ଦ୍ରିୟ ସଂଯମନ କରିପାରି କିଏ ମାଛ ଇଏ ଧରା ପଡୁଛି ମନ୍ସରିଆ। ତାପରେ ସ୍ପର୍ଶେନ୍ଦ୍ରିୟରେ ହାତୀ। ତାପରେ ଭଗବାନ ଅର୍ଜୁନକୁ କଣ ପଚାରିଛନ୍ତି ଏବଂ ଅର୍ଜୁନ କଣ କହିଛନ୍ତି? ଅର୍ଜୁନ କହିଛନ୍ତି କଣ ଯେ ମୋ ମନ ଅତ୍ୟନ୍ତ ଚଞ୍ଚଳ, ତେଣୁ ତାକୁ ରୋକିବାର ମାର୍ଗ ହଉଛି କଣ ନା ଆମକୁ ଅଭ୍ୟାସ ବାର୍ତ୍ତନ କରିବା ପାଇଁ ପଡିବ, ଅର୍ଥାତ୍ ଜପ ଆଦି ଭଗବତ କର୍ମ ଏବଂ ଯେତେଟା ସମ୍ଭବ ଏଇ ଯେ ଚକ୍ଷୁ କର୍ଣ୍ଣ ନାସିକା ଜିହ୍ୱା ତ୍ୱକ୍ ଏର ଯେଉଁ ବିଷୟବସ୍ତୁ ଅଛି ରୂପ ରସ ଶବ୍ଦ ଗନ୍ଧ ସ୍ପର୍ଶ, ସେଥିରୁ ଯେତେଟା ପରିମାଣରେ ଆମକୁ ବିରତ ରହିବା ପାଇଁ ପଡିବ, ତାକୁ ଡାଇଭର୍ଟ କରିବା ପାଇଁ ପଡିବ। ଯଦି ପ୍ରସାଦ ପାଇବାର ବାସନା ଅଛି, ଜୁହା ଲାଳସା ଅଛି, ତାହେଲେ କମ୍ ସେ କମ୍ ପ୍ରସାଦ ପାଇବା ଠିକ ଅଛି, ଜୀବନ ଚାହିଁବ ଖାଇବା ପାଇଁ ଗୋଲ୍ଡା ବଲା। କି ଯଦି ଦେଖିବାର ଅଛି କିଛି ବିଭିନ୍ନ ଅନ୍ୟାନ୍ୟ ସାହାଯ୍ୟ କିଛି ସିନେମା ନ ଦେଖିକି କଣ ସେ କଣ କୃଷ୍ଣ କୃଷ୍ଣ ସିରିଏଲ ତ କେତେ କମ୍ ସିରିଏଲ ନାହିଁ, କାର୍ଟୁନ ଫାର୍ଟୁନ ସିରିଏଲ ବି ଅଛି ବର୍ତ୍ତମାନ କୃଷ୍ଣ ହେଇଗଲାନି, ଯେତିକି ମଜା ଲାଗିବ ଟିକେ ଆନନ୍ଦ ଲାଗିବ। ତାପରେ କାନ ଚବିଶ ଘଣ୍ଟା ତ ଏଫ୍ଏମ୍ ଶୁଣିବାର ଅଭ୍ୟାସ ଆମର ହେଇଗଲାନି, କାରଣ ମୋ ପିଲା ଯେତେ ଅଣ୍ଡା ଦେଇଯାଉଛି ଛୋଟ ଚାର୍ଜର ମୋବାଇଲ ଆଉ ମୋବାଇଲ ଧରି ଦେଉଛନ୍ତି, ତେଣୁ ସେଇଟାକୁ ଆପାତ ଭଗବାନଙ୍କର କଥା କହୁଥିବା ବ୍ୟକ୍ତି ମାନେ ଆପାତ ଭକ୍ତମାନଙ୍କ ମୁହଁରୁ ଯେଉଁ ଭଗବତ କଥା ବା ଭଜନ ବିଭିନ୍ନ ପ୍ରକାର ଭଜନ ରାଗ ରାଗିଣୀରେ ଭଜନ ବା ହରିନାମ ଏଥିରେ ଆପାତ ଶୁଣିପାରିବୁ। ନାସିକା ଶୁଙ୍ଘିବା, ନାକ ବର୍ତ୍ତମାନ କ'ଣ ଯାହା ବିଭିନ୍ନ ପ୍ରକାର ସୁଗନ୍ଧ ଶୁଙ୍ଘିବାରେ ବ୍ୟସ୍ତ ଚାଲିଛି, ତେଣୁ ସେଥିପାଇଁକି ତାକୁ ଭଗବାନଙ୍କର ଚରଣ ଅର୍ପିତ ପୁଷ୍ପ ସମସ୍ତଙ୍କୁ ଆଚରଣ କରିଦିଆଯାଇଛି, ନିଶ୍ଚୟ ସମସ୍ତଙ୍କର ବସ ହେଇଯାଇଛି ସକାଳେ କରିଦିଅନ୍ତି। ତ ତାପରେ ତାହେଲେ ସ୍ପର୍ଶେନ୍ଦ୍ରିୟ, ସ୍ପର୍ଶେନ୍ଦ୍ରିୟରେ ସ୍ପର୍ଶେନ୍ଦ୍ରିୟ ସବୁବେଳେ ଚାହେଁ ଗୋଟେ ନରମ ବସ୍ତୁ ପ୍ରତି ତାକୁ ଆଲିଙ୍ଗନ କରିବ ତା ସ୍ପର୍ଶରେ, ସେଇଟା ବନା ଭକ୍ତ ସଙ୍ଗରେ ଭକ୍ତ ମଧ୍ୟ ଆଲିଙ୍ଗନ ଭଗବାନଙ୍କ ସାଷ୍ଟାଙ୍ଗ ପ୍ରଣାମ ଆଦି ଦ୍ୱାରା ଏସବୁ ଆମର ଧୀରେ 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 ଆମର ବଶୀଭୂତ ହେଇଯାଏ। ତ ଏଇ ଥିଲା ଆଜି ମୁଖ୍ୟ ଶିକ୍ଷା, ଯଦିଓ ଗୋଟେ ମିନିଟ୍ ପାର ହେଇଯାଇଛି। ଏଠି ଆମର ଏଠି ଆସିକି ଯେଉଁ ସମୟଟା ଆମେ ନଷ୍ଟ କଲୁ, କାହିଁକିନା ଘରେ ବିଭିନ୍ନ ପ୍ରକାର ମା ବାପା ସେମାନଙ୍କୁ ଗୋଟେ ମାନେ ସେମାନେ କଥା ନ ମାରିକି ବି କିଏ ଆସିଥିବୁ କି ବା ବୁଝେଇ ବୁଝାକି ଆସିଥିବୁ, ତ ଏଇ ଯେଉଁ ଲାଭ ଏଠି ଆମର ଆସିକି କିଛି ଲାଭ ହେଇଛି ନା କେବଳ ସମୟ କେବଳ ଅପଚୟ ହେଇଛି, କିନ୍ତୁ ଏଟା ତ କହିବା ସମ୍ଭବ ନୁହେଁ, ଏଟା କିନ୍ତୁ ଲେଖିବା ଦରକାର ଥିଲା, ଫିଡ଼ବ୍ୟାକ୍ଟା ଆକ୍ଚୁଆଲି ଲେଖା ଦିଅନ୍ତି, କାରଣ ମୁହଁରେ କହିବା ଦ୍ୱାରା କଣ ହୁଏ ନା ସେଟା ଗୋଟେ ଫିଡ଼ବ୍ୟାକ୍ ଅଛି ଯେ ଆମର ଅନୁଭୂତି। ତାପରେ ଆଜି ଯେଉଁ ଏଇ ଯେ କାର୍ଯ୍ୟକ୍ରମ ଆମେ ଯେଉଁଟା କଲୁ, ତ ଏଥିରେ ଆଉ କଣ କଲେ ଆମେ ଆହୁରି ସମୟରେ ସଦୁପଯୋଗିତା କରିପାରିବୁ ବା ଆଉ କିଛି ଅଧିକ ଜାଣିପାରିବୁ ବା ଅଧିକ କିଛି ଆମେ ଗ୍ରହଣ କରିପାରିବୁ ଆଉ କିଛି କଲେ କୁହନ୍ତୁ।
ଆପାତ ବର୍ତ୍ତମାନ ତ ଠିକଠାକ୍ ଅଛି, ସେଦିନ ଯେତେ ଜଣ ପିଲା ଆସିଥିଲେ କିଛି ପିଲା କମିଯାଇଛନ୍ତି, ମୋର ଜଣେ ରିକ୍ୱେଷ୍ଟ ହେଉଛି ଯେଉଁମାନେ ତାଙ୍କ କଣ୍ଟାକ୍ଟରେ ଅଛନ୍ତି ତାଙ୍କର କ'ଣ ପ୍ରୋବ୍ଲେମ୍ ହେଉଛି ସେଇଟାକୁ ଫାଷ୍ଟ ଭୁଲ କରାଯିବ। ସେକେଣ୍ଡ ହେଉଛି ଯଦି ସେମାନେ ଦୁଇଟା ପ୍ରୋବ୍ଲେମ୍, ଫାଷ୍ଟ ସେମାନେ କୁଣ୍ଠାବୋଧ କରୁଥିବେ ଏତେ ଲେଟ୍ ହେଲେ ଯିବାନି, ଆମେ ଫୋକସ୍ କରିବା ଦରକାର ଛଅଟା ବେଳେ କ୍ଲାସ୍ ହେଉଛି, ଆଟଲିଷ୍ଟ ଛଅଟା ବେଳେ ଆସିକି ପହଞ୍ଚନ୍ତି ଫାଷ୍ଟ କଥା। ନମ୍ବର ଟୁ, ଯେଉଁମାନେ ଆମର ଅଲରେଡ଼ି ଅଛନ୍ତି ଗୌରାଙ୍ଗରୁ ମାନେ ସେମାନେ ତାଙ୍କ ଏରିଆରେ ଆରାମସେ ଭିଗଲେ ଆମର ଫାଷ୍ଟ ଫୋକସ୍ଟା କ'ଣ ଜପ ଉପରେ ଟିକେ ଏମ୍ଫାସିସ୍ ଟିକେ ଦେବା ଦରକାର, ଛଅଟା ସାତଟା ସାଢ଼େ ପାଞ୍ଚଟାରୁ ଯେଉଁ ପାଞ୍ଚଟା ପନ୍ଦରରୁ ଜପଟା ଆରମ୍ଭ ସେମାନେ କଲେ କମ୍ ସେ କମ୍ ସେଟା ବଢ଼ିବ ଆସ୍ତା, କାହିଁକି ଜପ କ୍ଲାସ୍ ବଢ଼ିଲେ ଅଟୋମେଟିକାଲି କ୍ଲାସ୍ କରିବା ପାଇଁ ବି ଇଣ୍ଟ୍ରେଷ୍ଟଟା ବଢ଼ିବ ଫାଷ୍ଟ, ଆଉ ନହେଲେ ଖାଲି କ୍ଲାସ୍ କଲେ ବୋରିଂ ଲାଗିବ ନିଜ ଆସିବ, ଜପ କ୍ଲାସ୍ କରିକି କୀର୍ତ୍ତନ କରିକି ତାପରେ କ୍ଲାସ୍ କଲେ ଭୁଲ ଇମ୍ପୋର୍ଟାନ୍ସଟା ବଢ଼ିବ, କାରଣ ଆପଣ ଯେଉଁମାନେ ଭକ୍ତ ଅଛନ୍ତି ସେମାନେ ଜପ କ୍ଲାସ୍କୁ ଇମ୍ପୋର୍ଟାନ୍ସ ଦେବେ, ଯେଉଁମାନେ ନୂଆ ନୂଆ ଆସୁଛନ୍ତି କମ୍ ସେ କମ୍ କ୍ଲାସ୍କୁ ଆସନ୍ତୁ, ଆସିଲା ପରେ ଆସ୍ତେ ଆସ୍ତେ ଯେଉଁ ଜିନିଷ ଉପରେ ତାଙ୍କର ଆଗ୍ରହଟା ପଡ଼ିବ ତା ଉପରେ ଫୋକସ୍ କରାଯିବ। ଫର ଏକ୍ସାମ୍ପଲ୍ କେତେଜଣ ପିଲା ଆସିବେ ସେମାନେ କହିବେ କୀର୍ତ୍ତନଟା ବହୁତ ସୁନ୍ଦର, ତାଙ୍କୁ ଆମେ କୀର୍ତ୍ତନ ଶିଖିବା କିଛି ଅସୁବିଧା ନାହିଁ। ତା ପାଇଁ ଟାଇମିଂ ବାହାରିବ, ସୁଧୀର ପ୍ରଭୁ ଗୋପାଳ ପ୍ରଭୁ ଅଛନ୍ତି, ତାଙ୍କୁ ମୃଦଙ୍ଗ ଶିଖାଯିବ। ଏସବୁ ଆସ୍ତେ ଆସ୍ତେ ଆମର ଅଛି, ସିଷ୍ଟମ୍ ଅଛି, ଅଲଗା ସମୟରେ ତେଣୁ ସ୍କିଲ୍ ଆସିବାକୁ ପଡ଼ିବ। ଆସିଲେ ଏଠି ଜଏନିଂ କଲେ ତାପରେ ତୁମର ଅଲଗା ପ୍ରତି ବଢ଼ାଯିବ। କିନ୍ତୁ ଯେଉଁ ଯେଉଁମାନେ ଯେଉଁ ଯେଉଁ ଏରିଆରେ ଅଛନ୍ତି ସେମାନଙ୍କ ନେକ୍ସଟ ଯେମିତି ଗୋଟେ ନେଟୱାର୍କିଂ ଗ୍ରୁପ୍ କହିଲା ବେଳେ କଲେକ୍ଟ କରାଯିବ, ଆଉ ଜଣେଇବ ଯେ ଏମିତି ଆମର ବଢ଼ୁଛି, ଏମିତି ଗୋଟେ କ୍ଲାସ୍ ହେଉଛି, ଆଉ ତା ଦେହରେ ପ୍ରଫିଟ୍ ଏମିତି ହେଉଛି, ଆଉ ଦେଟ୍ ଇଜ୍ ଡିପେଣ୍ଡ ଅପନ୍ ଆୱାର ସେଲ୍ଫ। ଯଦି ମୁଁ ମୋର ଗୁଣଟାକୁ ଟିକେ ସୁଧାରି ଦେବି ତାହେଲେ କମସେ କମ୍ ମୋ ଏରିଆରେ ଲୋକ ଆସିଲେ ଏଇଟା ସୁଧୁରିଗଲା କେମିତି, ନା ଏମିତି ଗୋଟେ କ୍ଲାସ୍ କରିଯାଉଛି ସେଇଥିରେ ସୁଧୁରିଗଲା, ସେଇଟାରୁ ହେଇକି ଆକୁ ପିଲା ଆସିବେ। ତେଣୁ ଆମ ଆଚରଣ ଆଉ ବ୍ୟବହାରରେ ଟିକେ ସଂଯମ କରିବାକୁ ପଡ଼ିବ, କଥାବାର୍ତ୍ତାର ଶାଳୀନତା ଆଣିବାକୁ ପଡ଼ିବ। ଆଉ ଏମିତି ଆମେ ବାତରା ପିଲା ହେଇକି ମାର୍କେଟରେ ଅଭୟ ପ୍ରଭୁ ଭଳିଆ ଗାଡ଼ିରେ ବୁଲିକି ପାଟି କରିବା ସେଠି ଅସୁବିଧା ହେଇଯିବ ଆମ, ତାହେଲେ ପିଲା କହିବାର କିଛି ଚେଞ୍ଜ ହେଲାନି, ସେଇଟା ଆମକୁ ନିଜେ ଠିକ ହେଇଗଲେ ଅଭୟ କ୍ଷମା କରିବେ। ଗୋଟେ ଏକ୍ସାମ୍ପଲ୍ ଦେଲି, ଏକ୍ସାମ୍ପଲ୍ ହେଉଛି ମାନେ ଆମକୁ ଟିକେ ନ ସୁଧାରିଲେ ତାହେଲେ ଲାଭ କିଛି ହେବ ନା, ତାହେଲେ ଯାଇକି ଲୋକ ଏହା କହିବେ ଯେ ମନ୍ଦିର ଯାଉଛି ସକାଳ 7:30 କିନ୍ତୁ ଆସିଲା ପରେ ଛକ ଖଟି ଦେଉଛି, ଅଭୟ ପ୍ରଭୁ ପାଇଁ ପ୍ରକୃତରେ ସଂସ୍ଥା ବହୁତ ଭୁଲି ଯାଇଥିଲା। ଆଗ ସପ୍ତାହ ଏଥର କେବଳ ତାଙ୍କ ପାଇଁ, କେବଳ ତାଙ୍କ ପାଇଁ ଅଭୟ ପ୍ରଭୁ ପାଇଁ, ଯାହା ବି ହେଲେ ସେ ବହୁତ କୋପରେଟିଭ କରୁଛନ୍ତି, ଭଲ ଡେଲି ଆଟେଣ୍ଡାନ୍ସ ତାଙ୍କର ମନ୍ଦିର ସେଇଟା ବଡ଼ ହରେ କୃଷ୍ଣ।
ଆମର ଏଇ ଯୋଉ ଆଜି ଯୋଉ ପ୍ରୋଗ୍ରାମ ଟା ହେଇଛି କାଲି ସମସ୍ତଙ୍କୁ ଜଣା ହେଇଛି, ସମସ୍ତେ ଜାଣିପାରିଛନ୍ତି ଯେ ଆଜି ସକାଳ ହବ, କାଲି ଜଣା ହେଇଛି ନିଶ୍ଚୟ ଯାଇଛି, ହଁ ମୁଖ୍ୟତଃ ହଉଛି କଣ,
କିନ୍ତୁ କଥା
ହଉଛି ଆମର ଯୋଉମାନେ ଆମେ ଏଠି ଆସୁଛୁ, ଯଦି ଅନୁଭବ କରିପାରୁଥିବୁ ଉପଲବ୍ଧ କରିପାରୁଥିବୁ ଯେ ଏଇଟା ଦରକାର ଅଛି, ଦରକାର ଅଛି, ତ ଏଇଟା କରିବାକୁ ହେଲେ କଣ ହବ ନା ଆମକୁ ଟିକେ ଶନିବାର ରାତିଟା, ସବୁ ରାତିଟା ଟିକେ ଲେଟ୍ ହେଲେ ଚଳିବ, ଶନିବାର ରାତିଟା କମ୍ ସେ କମ୍ ଟିକେ ଆଗରେ ଶୋଇ କରିବା ପାଇଁ ପଡିବ, ସେଇଦିନ ଟିକେ ତା ନେଟ୍ ଫେ ଯାହା ଟିକେ ଅଛି ଟିକେ କମେଇ ଦେଇ ସେଇଟା ଟିକେ ଶୋଇ ପଡିବ। ତାପରେ ପ୍ରୋଗ୍ରାମର ନାଇଁ ମନଟା ଶିଖିଗଲେ ନା ଟେଲିଗ୍ରାମ ଦେଲେ ଉଠି ପଡ଼ିବା ପାଇଁ ପଡିବ, ଆଉ ତାକୁ ବନ୍ଦ କରିବା ପାଇଁ ପଡିବନି ମନ ବୁଦ୍ଧିରେ ବୋଲି। ତ ତାପରେ ଦ୍ୱିତୀୟ କଥାଟା ହଉଛି କଣ, ଆମର ସମୟ ଯେହେତୁ ଆମର ଅଭ୍ୟାସ ନାହିଁ, ଧର ଯଦି ଆସିବାକୁ ହେଲେ 4:30 ଆଟେଣ୍ଡ କରିବାକୁ ହେଲେ ଆମକୁ 3:30 ପ୍ରସ୍ତୁତି ହେବା ପାଇଁ ପଡିବ, ସେଇଟା ଟିକେ କଷ୍ଟ ହଉଛି। ତ ପ୍ରାଥମିକ ଅବସ୍ଥାରେ ଯେ କଷ୍ଟ କରିବା ପାଇଁ ପଡିବ ଅଭ୍ୟାସ ମୁଁ କହିଛି ନା, ତ କିଛି ଅସୁବିଧା ନାହିଁ। ଯେଉଁମାନେ ଆମର ଯେଉଁମାନେ ପୁରୁଣା ପ୍ରଭୁଜୀମାନେ ଅଛନ୍ତି, ତ ନୂଆ ପ୍ରଭୁଜୀମାନଙ୍କୁ ଜଣେ ଜଣେ ଆପାତ 2-2 ଧରି ଆସନ୍ତୁ, ଏବଂ ଆମର ଏଇଟା ଆସିଲେ ଧୀରେ 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 କ'ଣ କରିବ କହିଲେ ସେଠାରେ ମାର୍ଗ ଦେଖିବ। ଆଉ ଯଦି ବି କାହାର ବିଳମ୍ବ ହେଉଛି ପ୍ରାଥମିକ ଅବସ୍ଥାରେ ଉତ୍ସାହ ଜଣାଇବା ଦରକାର ଅଛି, ଯଦି ମନ୍ଦିରରେ ସେଠି ଏକ ଜାଗାରେ ଅସୁବିଧା ହେବ କାହିଁକିନା ବିଳମ୍ବ ଯିଏ ଆସିବ ତାକୁ ଟିକେ ନିଜକୁ ଟିକେ ଲଜ୍ଜା ଆସିବ, ତେଣୁ ତାଙ୍କ ପାଇଁ ଆମେ ସେପାଲଟା ଗୋଟେ କରିଦେଇପାରିବୁ, ସେଠି ବି ଆମେ 2-4 ବସିବୁ ଯେ ସେଠି ବି ସେଠାରେ ସେମାନଙ୍କ ହାତରେ କିଛି ଆଉ ଇଏ ରହିବ ନା, ଏ ଜାଣିପାରିବ ଯେ କେତେଟା ଆସିଛି କଣ ଆସିଛି,
ଗୌରାଙ୍ଗ ହେଲେ କହିଦେବ।
ଆଉ ଆସନ୍ତା ଆସନ୍ତା ଥରକୁ ସମସ୍ତେ ତାହେଲେ ଏଇଠି ସମସ୍ତେ ଆମେ ଏକେଇ ସ୍ୱରରେ ମନକୁ ଶାସନ କରିବା ପାଇଁ କି ଏଇଠି ସମସ୍ତେ ଗୋଟେ ମାଳା ଶୁଣି ଶୁଣି ଜପ କରିବୁ, ତାପରେ ଏଠି ଆଜି ପ୍ରୋଗ୍ରାମ ଏଠି ବିଶ୍ରାମ। ତ ଆସନ୍ତା କାଲି ଆସନ୍ତା ଥରକୁ ଆସିଲେ ଏଇ ପାଠ ଆଲୋଚନା ହିଁ ହବ। ପଛରେ ପଛରେ ଆଗେ ମାନେ ପଛରେ ଆଗେ ମାନେ କଣ ଡିସକସ୍ କରିବା ଆଗେ ଜପ କରୁଛ ସେଟା ପଛରେ
ସମସ୍ତେ ଏଇ ମାଳାଟା କିନ୍ତୁ ଯେମିତି ପୁରା ମନଟା ପୁରା ପ୍ରତ୍ୟେକଟି ନାମରେ ଯେମିତି ମନଟା ଥାଏ କୁଆଡେ ଯେମିତି ନ ଯାଏ ବୁଝିପାରୁ ନ ଏଇ ଘର ଭିତରେ ରହିକି ନାମରେ ରଖିବା ପାଇଁ ଯାହା କହିବ ସେଟା ଶୁଣିବାରେ ରଖିବ। ଆଉ ଗୋଟିଏ କଥା ଯେମିତି କଥା ତମେ ଏଠି ବସିଛ ବୋଲି କଥା ରହିକି ନା
ମାଇକରେ ବି ହବ ଯଦି ମାଳା ନାହିଁ ତାହେଲେ ହାତରେ ଆରମ୍ଭ କରିବ ତାହେଲେ ବିଳମ୍ବ ହେଇଯାଉଛି ସମସ୍ତେ ଯୋଉମାନେ ଜାଣିଛନ୍ତି ଯୋଉମାନେ ନ ଜାଣିଛନ୍ତି ସମସ୍ତଙ୍କ ପାଇଁ ଠିକ ଅଛି। ଏଇ ଯେ ମାଳା ଆମର ମେରୁଗୁଟି ଅଛନ୍ତି ଦୁଇଟାର ସଂଯୋଗ ଗୋଟି ମେରୁଗୁଟି ଏଇ ଯୋଉ ଆଙ୍ଗୁଳି ଅନାମିକା ବା ବିଶି ଆଙ୍ଗୁଳି ଇଏ ଲାଗିବ ନା ଏଇ ଆଙ୍ଗୁଳିରେ ଧରିବେ ଏଇ ଯେମିତି ଧରିଛନ୍ତି ଏଇ ଯେ ଠିକ ଅଛି। ତ ଏଇଥିରେ ଧରିଲା ପରେ ଏଇ ଯେ ମନ୍ତ୍ର ଜୟ ଶ୍ରୀ କୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଦ୍ୱୈତ ଗଦାଧର ସଦାସଦି ଗୌର ଭକ୍ତ ବୃନ୍ଦ ପ୍ରଣାମ କରିବେ। ତାପରେ ଏଇ ଯେ ମଝି ଆଙ୍ଗୁଳିରେ ଏ ମଝି ପଗରେ ଗୋଟିଏ ଗଡ଼ିବ ଠିକ ଅଛି। ଏପଟ ନୁହଁ କି ଏପଟ ନୁହଁ କି ମୁଠେ ରଖି ନୁହଁ ଏଇ ଯେ ମଝି ପଗରେ ଏଇ ଆଙ୍ଗୁଳିରେ ଗଡ଼ିବ ଠିକ ଅଛି। ଆରମ୍ଭ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ 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 କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ 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 କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ 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 କୃଷ୍ଣ 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 ହରେ 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 ରାମ 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 ହରେ 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 କୃଷ୍ଣ 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 ହରେ 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 ରାମ 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 ହରେ 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 କୃଷ୍ଣ 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 ହରେ 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 ରାମ 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 ହରେ 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 କୃଷ୍ଣ 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 ହରେ 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 ରାମ 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 ହରେ ହରେ ଟିକେ କହିବା ପାଇଁ ବୁଲିବା ଦରକାର ବୁଲେଇଯିବା। ତ ଏଇ ଯେ ନାମ ଯେ ଲେଖା ହେଇଛି ନା ଏ ନାମ ଅନ୍ୟାନ୍ୟ ଧ୍ୟାନ କରିକି ଭଗବାନଙ୍କୁ ଚିନ୍ତା ନାହିଁ କେବଳ ଏ ନାମ ପଢି ପଢି ଠିକ ଅଛି ଏଇ ପ୍ରକାର ହରେ କୃଷ୍ଣ 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 ହରେ 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 ରାମ 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 ହରେ 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 କୃଷ୍ଣ 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 ହରେ 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 ରାମ 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 ହରେ 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 କୃଷ୍ଣ 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 ହରେ 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 ରାମ 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 ହରେ 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 କୃଷ୍ଣ 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 ହରେ 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 ରାମ 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 ହରେ 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 କୃଷ୍ଣ 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 ହରେ 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 ରାମ 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 ହରେ 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 କୃଷ୍ଣ 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 ହରେ ହରେ
हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा कृष्णा हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे,
हरे राम हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा कृष्णा हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम 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 हरे हरे, हरे कृष्णा 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 हरे हरे, हरे राम राम।
Krishna, Krishna, Hare Hare, Hare Rama, Hare Rama, Rama Rama, Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Jaya Shri Krishna, Chaitanya, Prabhu, Nityananda, Shri Advaita Gadadhara, Shri Vasadi, Gaurabhaktavinda. Namo Vishnu Padaya, Krishna Vishaya, Vatala, Shri Mata Bhakti Vedanta Swami. Namaste Sarasvati.
हरे कृष्णा। तो एते लोग बच्चे का छोटा बड़ा बता दूं जहाँ कितने जन मु देखु थी तो यार इतने जप करिया भितरे आम मन कितने बड़ा कितने बड़ा जाई थी ना हाँ मो 400 हारी जाई थी ता परे मु समय तो कोई जे देखी की जप करिए तो मु देखी अब इवर से एते भुले जी एपोर्ट करे आरंभ कर दी ये गला ता परे द्वितीय तो প্রায় তিরিশটা মানে মারা কাকু মো মারা সহি গেছে মানে আমি স্পিড গেট যে পড়া দিচ্ছি তো সে কেতনে টয়া হইছি তাছরা পড়া পড়ি তো যা গো একত্র হবে সবে চেষ্টা করে দরকার আছে এটা হচ্ছে কোন না শ্রেষ্ঠ জপ হচ্ছে বর্তমান আম পাই কি এই নাম কো দেখি দেখি জপ করিবা ঠিক আছে প্রথমে এই যে নাম যাহা নাম আছে এই নাম কো দেখি দেখি কি জপ করিবা তেন সমস্তে চেষ্টা করিব যে মানে আমি ঘরে বি করিব কনসেন মোড়ে নাম লেখিরা বড় প্লেন নেই গিরে সেইটা কো দেখি দেখি কি মো কোন কহুচি সেইটি পড়ি পড়ি কি ইয়ার দ্বারা কিছুটা মন আসিব সংযত হরে কৃষ্ণ নাম নিলা তো এক
জেনে হচ্ছে
তারপরে কিছু স্টডি বুঝিপার না কিছু স্টডি পাঁচ মিনিট কি দশ মিনিট ডেলি পড়িয়ে গোটিয়ে কিছু গোটে ব্যবস্থা করিবা সেই অনুসারে আমাকে পরবর্তী সময়ে আমি
কিছু না কম করে